நாமே நமது பாகவதம் பத்தி பத்தம் ஸ்கந்த பத்தம் அத்தியாயத்தில் அர்ச்சனை படுத்தல பத்தம் அத்தியாயே கிரந்த ஆரம்பரே சிலவியாசில் தினோடு ஸ்லோகே மந்திரம் கிடைச்சி ଏବଂ ତାପରେ ନିଶାରଣ୍ୟରେ ସ୍ୱର୍ଣ୍ଣକାଳୀ ଋଷିଙ୍କର ଅଠାଶୀଙ୍କର ଦ୍ୱାରା ନେତୃତ୍ୱ କରିଥିବା ସ୍ୱର୍ଣ୍ଣକୁ ନେଇ ଛଅଟି ପ୍ରଶ୍ନ ମୁଖ୍ୟ ପ୍ରଶ୍ନ ପଚାରିଛନ୍ତି। ଯେଉଁ ପ୍ରଶ୍ନର ଉତ୍ତରରେ ଆମର ଗୋସ୍ୱାମୀ ଶ୍ରୀମଦ ଭାଗବତର ଅଠର ଶ୍ଲୋକ କହିଛନ୍ତି। ତେଣୁ ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ କାଲି ସଂଖ୍ୟ ଭାବରେ ବର୍ଣ୍ଣନା କରିଥିଲେ। ଗୋଟିଏ ଶ୍ଲୋକ ଅତୀତରେ ସୁଧ ଗୋସ୍ୱାମୀଙ୍କୁ କହୁଛନ୍ତି ସ୍ୱର୍ଣ୍ଣକାଳୀ ଋଷିଙ୍କୁ ଯେ ବୟମ ତୂନ ବିତୃଟ୍ୟାମ ଉତ୍ତମ ସୁଖ ବିକ୍ରମେ ଯୁଷ୍ମିତାଙ୍କ ସେ ଜ୍ଞାନ ସ୍ୱାଦୁ ସ୍ୱାଦୁ କଲେ କଲେ। ଶ୍ରୀମଦ୍ ଭାଗବତ ଅନ୍ୟାନ୍ୟ ବୈଦିକ ଶାସ୍ତ୍ର ଭଳି ଏ ଆଗରୁ ରଚିତ ହୋଇନଥିଲେ। ଶ୍ରୀମଦ୍ ଭାଗବତ ଅନ୍ତିମରେ ରଚନା କରିଛନ୍ତି ବ୍ୟାସରେ, ଏବଂ ବ୍ୟାସରେ ଅନ୍ତିମରେ ରଚନା କରି ସେ କେବଳ ସୁଖଦେବ ଗୋସ୍ୱାମୀଙ୍କୁ ଶୁଣେଇଛନ୍ତି ଏବଂ ସୁଖ ଗୋସ୍ୱାମୀଙ୍କୁ ଶୁଣେଇଛନ୍ତି। ତେଣୁ ଅନ୍ୟ ସ୍ୱର୍ଣ୍ଣକାଳୀ ଋଷିମାନେ ସେସବୁ ଜାଣିନଥିଲେ ବା ଶୁଣିନଥିଲେ। ତେଣୁ ସେ ଯେଉଁ ଭଗବାନ କଥା ଅନେକ ଶୁଣିଛନ୍ତି ସେ ସ୍ୱର୍ଣ୍ଣକାଳୀ ଋଷି, ହଁ ସେମାନେ ଶ୍ରେଷ୍ଠ ଋଷି, ତେଣୁ ସେମାନେ ଭଗବାନଙ୍କ ବିଷୟରେ ଅନେକ କଥା ଶୁଣିଛନ୍ତି। କିନ୍ତୁ ସେମାନେ କହୁଛନ୍ତି ଯେ ଆମେ ଯେତେ ଶୁଣିଲେ ମଧ୍ୟ ବୟମ ତୂନ ବିତୃପ୍ୟା ଆମର ତୃପ୍ତି ଆସୁ ଉତ୍ତମ ଶ୍ଳୋକ ବିକ୍ରମୀ। ଭଗବାନଙ୍କର ଏଭଳି ବିକ୍ରମ ସବୁ ରହିଛି, ଏଭଳି ଅଦ୍ଭୁତ ଲୀଳା ସବୁ ରହିଛି, ଯେତେ ଶୁଣିଲେ ମଧ୍ୟ ଜଣେ ତୃପ୍ତି ଲାଭ କରିବ ନାହିଁ। ଯତ୍ ଶୁଣତା ରସ ଜ୍ଞାନ ସ୍ୱାଦୁ ସ୍ୱାଦୁ ପଦେ ପଦେ, ଯାହାକୁ ଶୁଣିଲା ସମୟରେ ଶୁଣତା ଶୁଣୁଥିବା ସମୟରେ ରସ ଜ୍ଞାନ ଏବଂ ସ୍ୱାଦୁ ପ୍ରତି ପଦରେ ପ୍ରତି କଥାରେ ସେମାନେ ପ୍ରାପ୍ତ ହେଉଛନ୍ତି। ତେଣୁ ଶ୍ରୀଗୋସ୍ୱାମୀ ଏବଂ ଅନ୍ୟାନ୍ୟ ଆଚାର୍ଯ୍ୟମାନେ ମଧ୍ୟ କହିଛନ୍ତି ଆମର ବୈଦିକ ଲିଟରେଚର୍ ବା ବୈଦିକ ଗ୍ରନ୍ଥ ଏବଂ ଅନ୍ୟାନ୍ୟ ଯେଉଁ ଗ୍ରନ୍ଥ ସବୁ ଅଛନ୍ତି, ଭୌତିକ ପୁସ୍ତକ ସବୁ ଅଛନ୍ତି, ତା ଭିତରେ ତଫାତ୍ ହେଉଛି ଏତିକି ଯେ ଅନ୍ୟଥିରେ ଆମେ ତୃପ୍ତି ପାଇବା। ସୁଦର୍ଶନୀ ତାଙ୍କର ଟିକା କହୁଛନ୍ତି ଯେ ତିନୋଟି କାରଣରୁ ଜଣେ ତୃପ୍ତି ପ୍ରାପ୍ତ ହୁଅନ୍ତି। ଆମମାନଙ୍କର ଖାଉଛେ ଉଦର ଭରଣୀ ନା, ଆମେ ଖାଇଦେଇଛେ, ଆମେ ବର୍ତ୍ତମାନ ପ୍ରସାଦ ପାଇବା, ଖାଇସାରିଲା ପରେ ଆଉ ଆମକୁ ଖାଇବା ପାଇଁ ଇଚ୍ଛା ହେବନି, ଏ ଗୋଟିଏ କାରଣ ଉଦର ଭରଣୀ ହେବା। ବା ସ୍ୱାଦୁ ବିଶେଷ ଅଭାବତା, ଆମର ଆପଣଙ୍କର କୌଣସି ରୋଗ ଇତ୍ୟାଦି ହୋଇଯାଇଛି ସେ ବିଷୟରେ ସେଥିପାଇଁ ଆମକୁ ସ୍ୱାଦୁ ଆସୁନି, ତେଣୁ ଆମକୁ ସ୍ୱାଦ ଲାଗୁନି ଖାଇବା ପାଇଁ ବା ସେ ଟେଷ୍ଟ ଆମେ ପ୍ରାପ୍ତ କରୁନି। ବା ରସ ବିଶେଷ ଅଭାବତା, ରସର ଯେଉଁଠି ନାହିଁ ବିଶେଷ ନାହିଁ, ରସ ବିଶେଷ ନାହିଁ, ତେଣୁ ସେଥିରେ ଆଗ୍ରହ ଆସିବନି। ଏହି ତିନୋଟି କାରଣରୁ ଅଳଙ୍କୃତି ଆସିଥାଏ ବା ପର୍ଯ୍ୟାପ୍ତ ବୃତ୍ତି ଆସିଥାଏ। କିନ୍ତୁ ଶ୍ରୀମଦ୍ଭାଗବତ ବା ପବିତ୍ର ଶାସ୍ତ୍ର ଏଭଳି ଗ୍ରନ୍ଥ ଯେତେ ଶୁଣିଲେ ମଧ୍ୟ ଜଣେ କେବେ ତୃପ୍ତି ହେବ ନାହିଁ। ପ୍ରଭାତ ମହାରାଜ ତାଙ୍କ ଭାଗବତ କହୁଛନ୍ତି ଯେ ବେଦିକ ଲିଟରେଚର୍ ଇଜ୍ ଏଭର୍ ମୋର୍ ଅଫ୍ ଡାର୍କନେସ୍ ଆଣ୍ଡ ଇଟ୍ସ ଲାଇଫ୍ ବିକମ୍ସ ମୋର୍ ଲୁମିନସ୍ ୱିଥ୍ ପ୍ରୋଗ୍ରେସିଭ୍ ରିଡିଂ ଆଣ୍ଡ ରିଲାଇଜେସନ୍ ଅଫ୍ ଦି ଟ୍ରାନ୍ସେଣ୍ଡେଣ୍ଟାଲ୍ ସବଜେକ୍ଟ ମ୍ୟାଟର୍। ବୈଦିକ ଗ୍ରନ୍ଥ ଏ ଭୌତିକ ଗ୍ରନ୍ଥ ତ୍ରିଭୁବନରୁ ଉଦ୍ଧାରେ, ତେଣୁ ତାର ଆଲୋକ ଆପଣ ଯେତେ ଅଧିକ ପାଠ କରୁଥିବେ, ଯେତେ ଅଧିକ ଅନୁଭବ କରୁଥିବେ, ତାର ଆଲୋକ ସେତେ ଅଧିକରୁ ଅଧିକ ଉଜ୍ଜଳତା ପ୍ରାପ୍ତ ହୋଇଥିବ। ଏଇଭଳି ମଧ୍ୟ ଆମର କୁହାଯାଇଛି ଯେ ଏଇ ଯେଉଁ ଭଗବତ ଗୀତାରେ ଏବଂ ଭାଗବତକୁ ବର୍ଣ୍ଣନା କରାଯାଇଛି ଯେ ପ୍ରଭୁପାଦ ମହାରାଜ କହୁଛନ୍ତି ଯଦି ଆପଣ ସବୁଦିନେ ଭାଗବତ ଗୀତାର 18 ଅଧ୍ୟାୟ ସବୁଦିନ ପାଠ କରିବେ, ତଥାପି ପ୍ରତି ପାଠରେ ଆପଣ ଅଧିକରୁ ଅଧିକ ନୂତନ ଜ୍ଞାନ ପ୍ରାପ୍ତ ହେବେ। ତେଣୁ ଏହି ବୈଦିକ ଗ୍ରନ୍ଥ ଏବଂ ଅନ୍ୟାନ୍ୟ ଗ୍ରନ୍ଥ ଭିତରେ ତଫାତ୍ ଅଛି। ତେଣୁ ଏହିଭଳି ଭାବରେ ଯେତେବେଳେ ସବୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି, ସେତେବେଳେ ସୁଧ ଗୋସ୍ୱାମୀ ପ୍ରଥମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ତାହାର ଉତ୍ତର ଦେବା ଆରମ୍ଭ କରିଛନ୍ତି। ତେଣୁ ଦ୍ୱିତୀୟ ଅଧ୍ୟାୟରେ ସେ କହୁଛନ୍ତି ଯେ ଭଗବାନ କଥା ଯେହେତୁ ଏସବୁ ଯାହା ପ୍ରଶ୍ନ ପଚରାଯାଇଛି କି ଭଗବାନଙ୍କ ବିଷୟରେ ପଚରାଯାଇଛି, ତେଣୁ ଇଏ ହେଉଛି ଶ୍ରେଷ୍ଠ ପ୍ରଶ୍ନ। ତେଣୁ ଭଗବତ ସମ୍ବନ୍ଧୀୟ ଏତେ କଥା କହିବାକୁ ହେଲେ ତା ପୂର୍ବରୁ ଭଗବାନଙ୍କର ମଙ୍ଗଳାଚରଣ କରିବାକୁ ମଧ୍ୟ ହୁଏ, ଭଗବାନଙ୍କର ସ୍ତୁତି କରିବାକୁ ହୁଏ। ଭଗବାନଙ୍କର କୃପାରୁ ହିଁ ଜଣେ ଭଗବାନ କଥା କହିପାରିବ, ଭଗବାନଙ୍କର ବିନା କୃପାରେ ଜଣେ ଭଗବାନଙ୍କର ତାଙ୍କର ସ୍ତୁତି କରିପାରିବ ନାହିଁ। ତେଣୁ ଭଗବାନଙ୍କ ସ୍ତୁତି କରିବା ପୂର୍ବରୁ ଗୁରୁଦେବଙ୍କ ସ୍ତୁତି କରୁଛନ୍ତି ସୁଦେବ ଗୋସ୍ୱାମୀ ଦୁଇଟି ଶ୍ଳୋକରେ ତେଣୁ ଭଗବାନ କଥା କହିବା ପୂର୍ବରୁ ସୁଦେବ ଗୋସ୍ୱାମୀ ଚିନ୍ତା କରୁଛନ୍ତି ତାଙ୍କର ଗୁରୁଦେବ ସୁଖଦେବ ଗୋସ୍ୱାମୀ ଯଦିଓ ତାଙ୍କର ଗୁରୁଦେବ ମଧ୍ୟ ବ୍ୟାସଦେବ ତଥାପି ସୁଖଦେବ ମଧ୍ୟ ତାଙ୍କର ଗୁରୁଭାଇ କିନ୍ତୁ ତଥାପି ସେ ତାଙ୍କୁ ଗୁରୁ ବୋଲି ଗ୍ରହଣ କରିଛନ୍ତି ତେଣୁ ସେ କହୁଛନ୍ତି ଜନ୍ ପ୍ରବଜନ୍ତ ମମପେତ ମପେତ କୃତ୍ୟମ ଯିଏ ଜନ୍ମରୁ ଚାଲିଯାଇଥିଲେ ପ୍ରବଜା କରିବା ପାଇଁ ବଣକୁ ଚାଲିଯାଇଥିଲେ କୌଣସି ଯେଉଁ ସଂସ୍କାର ସବୁ ରହିଛି ଜନ୍ମଗ୍ରହଣ ସଂସ୍କାର ସବୁ ରହିଛି ସେସବୁ ସଂସ୍କାର କିଛି ଗ୍ରହଣ କରିନଥିଲେ ଦୈପାୟନ ଗ୍ରହ କାହାର ଦୈପାୟନ ତାଙ୍କର ପିତା ବ୍ୟାସଦେବ ବିରହ କାତରରେ ତାଙ୍କୁ ଡାକୁଛନ୍ତି ତାଙ୍କ ପଛରେ ଯାଇକି ତାଙ୍କୁ ଡାକୁଛନ୍ତି ତାଙ୍କ ନାମକରଣ ହେଇନି ତେଣୁ ପୁତ୍ର ପୁତ୍ର ହେଇକି ଡାକୁଛନ୍ତି ପୁତ୍ରେକି ତନ୍ମୟ ଦୟା ତାର ଅଭିନୟ ପୁତ୍ର ପୁତ୍ର ଯେତେବେଳେ ଡାକୁଛନ୍ତି ସେ ସମୟରେ ସେ ଯେଉଁ ସେଇ ପତ୍ରିକା ସମୟରେ ଯେଉଁ ବିଭିନ୍ନ ପ୍ରକାର ତରୁ ସବୁ ଅଛନ୍ତି ବା ବୃକ୍ଷ ସବୁ ଅଛନ୍ତି ସେଥିରେ ପ୍ରତିଧ୍ୱନି ହେଉଛି ଇଏ ପୁତ୍ର କହିଲାବେଳକୁ ସେଠି ମଧ୍ୟ ପୁତ୍ର ଆସୁଛି ତେଣୁ ସେହି ତାଙ୍କ ସର୍ବଭୂତ ହୃଦୟ ମହିମାନ୍ତସ୍ମି ସେହି ଗୁରୁଦେବଙ୍କୁ ଯିଏକି ସମସ୍ତଙ୍କ ହୃଦୟ କଥା ଜାଣନ୍ତି ତାଙ୍କୁ ମୁଁ ମୋର ପ୍ରଣାମ ଜଣାଉଛି ଏବଂ ତାପରେ କହୁଛନ୍ତି ଯାହା ସ୍ୱାନୁଭାବ ମକ୍ଷଣ ସାର ଏକମ୍ ଅଧ୍ୟାତ୍ମ ଦୀପମ୍ ଅତିଥି ତୀର୍ଥତାଙ୍କ ମୁଣ୍ଡମ୍ ସଂସାର କରୁଣାୟ ପୁରାଣ ଗୁହମ୍ ତାଙ୍କୁ ବ୍ୟାସନ ପ୍ରଦାନ ଗୁରୁ ମୁନିନା ଯିଏ ସୁଖଦେବ ଗୋସ୍ୱାମୀ ଏହି ଭାଗବତଙ୍କୁ ନିଜେ ଅନୁଭବ କରିଥିଲେ ସ୍ୱାନୁଭାବ ଶ୍ରୁତି ସାର କିନ୍ତୁ ହେଉଛି ସମସ୍ତ ଶ୍ରୁତି ସମସ୍ତ ବୈଦିକର ବେଦଶାସ୍ତ୍ରର ସାର ହେଉଛନ୍ତି ସେ ଭାଗବତ ଏବଂ ଅନୁଭବ କରିଛନ୍ତି ସୁଖଦେବ ଗୋସ୍ୱାମୀ ଯେଉଁ ସ୍ୱାନୁଭାବ ଅକ୍ଷର ଶ୍ରୁତି ସାର ଯେଉଁ ଅଧ୍ୟାତ୍ମ ଦୀପମ୍ ଇଏ ହେଉଛି ଅଧ୍ୟାତ୍ମ ଆଲୋକ ଅଧ୍ୟାତ୍ମ ଦୀପମ୍ ପ୍ରଭୁ ଦିସ୍ ଇଜ୍ ଏ ଟ୍ରାନ୍ସେଣ୍ଡେଣ୍ଟାଲ୍ ଟର୍ଚ୍ଚ ଲାଇଟ୍ ଇନ୍ ବାଇବଲ୍ ୟୁ କ୍ୟାନ୍ ସି ଦ ଟ୍ରାନ୍ସେଣ୍ଡେଣ୍ଟାଲ୍ ସବଜେକ୍ଟ ମ୍ୟାଟର୍ସ ଆମେ ଯେମିତି ଭୌତିକ ଜଗତ ବହୁତ ଜିନିଷ ଯାହା ସବୁ ଅଛି ବସ୍ତୁ ସବୁ ଦେଖିବା ପାଇଁ ଆଲୋକ ଦରକାର ହେଉଛି ସେହିଭଳି ଭାବରେ ପରମାର୍ଥିକ ବସ୍ତୁ ସବୁ ଜାଣିବା ପାଇଁ ପରମାର୍ଥିକ ଆଲୋକ ଦରକାର ପରମାର୍ଥିକ ଆଲୋକ ହେଉଛି ଏଇ ବୈଦିକ ଗ୍ରନ୍ଥ ଦିସ୍ ଇଜ୍ ଏ ଟ୍ରାନ୍ସେଣ୍ଡେଣ୍ଟାଲ୍ ଟର୍ଚ୍ଚ ଲାଇଟ୍ ବୋଲି କହୁଛନ୍ତି ତେଣୁ ସୁଖଦେବ ଗୋସ୍ୱାମୀ ନିଜର ଅନୁଭବରୁ ଏ ସମସ୍ତ ବୈଦିକ ଶାସ୍ତ୍ର ସାର ଭାଗବତ କହିଥିଲେ ଯାହା ସ୍ୱାନୁଭାବ ମକର ଶକ୍ତି ସାର ଅଧ୍ୟାତ୍ମ ଦୀପମ ଅତି ତୀର୍ଥତା ତମନ୍ଧମ ଏ ଆଲୋକ ଯେଉଁ ଅଧ୍ୟାତ୍ମ ଆଲୋକ ଆ ଦ୍ୱାରା କ'ଣ ହେବ ନା ଏଇ ଯେଉଁ ଭୌତିକ ଜଗତ ତମ ଗୁଣରେ ରହିଛନ୍ତି ବା ଅନ୍ଧକାର ରହିଛନ୍ତି ତମ ସୋମା ଦୁର୍ଗମ ବେଦରେ ଯେଉଁ କୁହାଯାଇଛି ଉପନିଷଦରେ ତେଣୁ ସେହିଭଳି ଭାବରେ ଆମେ ଏ ଅନ୍ଧକାର ଯେଉଁ ଆଲୋକକୁ ଯିବା ପାଇଁ ଯେଉଁ ଆଲୋକ ଦରକାର ସେ ହେଉଛନ୍ତି ଏଇ ଭାଗବତ ଅତି ତୀର୍ଥତା ତମନ୍ଧମ ସଂସାରିକ କରୁଣାୟ ପୁରାଣ ଗୁହମ୍ ଇଏ ହେଉଛି ସବୁଠାରୁ ଗୁହ୍ୟ ଗୋପନୀୟ ପୁରାଣ ଏ ପୁରାଣ ଆଗରୁ ପ୍ରକାଶିତ ହେଇନଥିଲେ ଯଦିଓ ଅନ୍ୟ ସତରଟି ପୁରାଣ ପ୍ରକାଶିତ ହେଇଥିଲେ ବ୍ୟାସଦେବଙ୍କ ଦ୍ୱାରା କିନ୍ତୁ ଏହି ପୁରାଣ ଅନ୍ତିମ ପ୍ରକାଶିତ ହେଇଛି କାରଣ ଇଏ ହେଉଛି ସବୁଠୁ ଗୋପନୀୟ ପୁରାଣ ଏହି ଗୋପନୀୟ ପୁରାଣକୁ ଏଇ ଯେଉଁମାନେ ସଂସାରିଣା ଯେଉଁମାନେ ସଂସାର ଭିତରେ ରହି ଜନ୍ମମୃତ୍ୟୁ ଚକ୍ରରେ ଘୁରୁଛନ୍ତି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏହି ଗୋପନୀୟ ପୁରାଣ ସବୁଠାରୁ ଗୁପ୍ତତମ ପୁରାଣକୁ ସୁଖଦେବ ଗୋସ୍ୱାମୀ ସଂସାରୀ ବ୍ୟକ୍ତିମାନଙ୍କୁ କରୁଣା କରି ଏହି କହିଛନ୍ତି ପରୀକ୍ଷିତ ମହାରାଜ ସଭାରେ ଥିବା 60,000 ମୁନି ଋଷିମାନଙ୍କୁ କହିଛନ୍ତି ତାଙ୍କୁ ବ୍ୟାସଙ୍କୁ ଉପଜାମି ଗୁରୁ ମୁନିନା ସେହି ବ୍ୟାସଙ୍କର ପୁତ୍ର ଆମର ଗୁରୁଙ୍କୁ ସୁଖଦେବ ଗୋସ୍ୱାମୀ ଯେ ମୁନି ମୁନିମାନଙ୍କ ପ୍ରତି ମନନଶୀଳ ବ୍ୟକ୍ତିମାନଙ୍କ ପ୍ରତି ଯେ ଶ୍ରେଷ୍ଠ ତାଙ୍କୁ ମୁଁ ମୋର ପ୍ରଣାମ ଜଣାଉଛି ତେଣୁ ଦୁଇଟି ଶ୍ଳୋକରେ ଗୁରୁଦେବଙ୍କର ପ୍ରଣାମ ଜଣେଇକି ତାପରେ ଭଗବାନଙ୍କୁ ସ୍ତୁତି କରିଛନ୍ତି ନାରାୟଣ ନମସ୍କୃତ୍ୟ ନରଚୈ ନରୋତ୍ତମ ଦେବୀ ସରସ୍ୱତୀ ବ୍ୟାସ ଦୁଃଖ ବୁଦ୍ଧିରେ ଏ ଶ୍ଳୋକ କହିବା ପୂର୍ବରୁ ଆମେ ପୂର୍ବ ଶ୍ଳୋକରେ ସେଠି କହିବା ବିଶ୍ୱନାଥ ଚତୁର୍ଥ କହୁଛନ୍ତି ଯେ ଏ ଯେଉଁ କହିଲେ ଯାହା ସ୍ୱାନୁଭାବ ଅକ୍ଷର ଶ୍ରୁତି ସାର ଯେଉଁ କହିଲେ ସେଥିରେ ବିଶ୍ୱନାଥ ଚତୁର୍ଥକୁ ଜୀବ ଗୋସ୍ୱାମୀଙ୍କ ସନ୍ଦର୍ଭ ଉଦ୍ଧାର କରୁଛନ୍ତି ଯେ ଯେତେବେଳେ ସୁଖଦେବ ଗୋସ୍ୱାମୀ କହୁଥିଲେ ଭାଗବତଙ୍କ କଥା ସେଠି କିଏ ସବୁ ଉପସ୍ଥିତ ଥିଲେ ସୁଖଦେବଙ୍କର ଗୋସ୍ୱାମୀଙ୍କର ପିତା ଏବଂ ଗୁରୁ ବ୍ୟାସଦେବ ଉପସ୍ଥିତ ଥିଲେ
ବ୍ୟାସ ଚନ୍ଦ୍ର ଗୁରୁ ନାରଦଙ୍କୁ ଉପସ୍ଥିତ ଥିଲେ ଏବଂ ଅନ୍ୟାନ୍ୟ ଅନେକ ବହୁତ ଋଷି ମୁନିମା ନାରଦ ଅଶୋକ ବ୍ୟାସ ଦେବଳ ବ୍ୟାସ ଏମିତି ଅନେକ ବ୍ରହ୍ମର୍ଷି ରାଜର୍ଷି ଦେବର୍ଷି ସମସ୍ତେ ଉପସ୍ଥିତ ଥିଲେ। ବ୍ୟାସଦେବ ଭାଗବତ ରଚନା କରିଛନ୍ତି, କରିକି ସୁଖଦେବ ଗୋସ୍ୱାମୀ କହିଛନ୍ତି, ନାରଦ ମୁନି ପ୍ରଥମେ ତାଙ୍କୁ କହିଛନ୍ତି ଭାଗବତ। କିନ୍ତୁ ସେଠି କୁହାହଉଛି ଯେ ନାରଦ ବ୍ୟାସାଦି ନା ଅପି ଇଦମ୍ ଅଶୁଭକର ମିବ, ସେମାନେ ଯେତେବେଳେ ଶୁଣୁଛନ୍ତି ଭାଗବତ ସେମାନେ ଭାବୁଛନ୍ତି ଇଏ ପ୍ରଥମତଃ ପାଇଁ ଶୁଣୁଛନ୍ତି, ଆଗରୁ ଶୁଣିନଥିଲେ ଭଳିଆ ତାଙ୍କୁ ଲାଗୁଛି ଅଶୁଭକର ଇଏ ଭାଗବତ ଗ୍ରନ୍ଥ ଏଇଭଳି ଭାବରେ। ଯଦିଓ ସେ କହିଛନ୍ତି ବ୍ୟାସ ନାରଦ ମୁନି କହିଛନ୍ତି ପ୍ରଥମେ ଭାଗବତ ବ୍ୟାସଦେବ ଏବଂ ବ୍ୟାସଦେବ 18,000 ଶ୍ଳୋକ ରଚିତ କରିଛନ୍ତି, କିନ୍ତୁ ତଥାପି ଯେତେବେଳେ ସେ ସୁଖଦେବ ଗୋସ୍ୱାମୀ ଶୁଣୁଛନ୍ତି ସେତେବେଳେ ତାଙ୍କୁ ଲାଗୁଛି ଆଗରୁ ଏଇଟା ଶୁଣିନଥିଲେ ପ୍ରଥମ ଥର ପାଇଁ ଶୁଣୁଛନ୍ତି ଅଶ୍ରୁତ ଚରଣ ବୋଲି କୁହାଯାଉଛି ଯେ ଗୋସ୍ୱାମୀ ତାଙ୍କ ସନ୍ଦର୍ଭରେ ଲେଖିଛନ୍ତି। ଯାହା ହଉ ତାପରେ ଯେତେବେଳେ ଭଗବାନଙ୍କୁ ନମସ୍କାର କରୁଛନ୍ତି ସେତେବେଳେ ସେ କହୁଛନ୍ତି ନାରାୟଣ ନମସ୍କୃତ୍ୟମ, ଏଠି ଆମର ସ୍ନାତକରେ କହୁଛନ୍ତି ଯେ ଗୁରୁ ନତ୍ୱା ଦେବତାଦି ପ୍ରଣମନ୍ତି, ଗୁରୁଙ୍କୁ ନମସ୍କାର କରିକି ତାପରେ ଭଗବାନଙ୍କୁ ପ୍ରଣାମ କରୁଛନ୍ତି। ତେଣୁ ଏ ଯେଉଁ ନାରାୟଣ ନମସ୍କୃତମ ଇଏ ହେଉଛି ଦେଶ ଅଧିକାରୀଜନ ନର ନାରାୟଣ ଅଶ୍ୟ ଅଧିଷ୍ଠାତ ଦେବତା, ଏଇ ଯେଉଁ
ଦେବତା ହେଉଛନ୍ତି ନର ନାରାୟଣ ଋଷି ଯିଏକି ଧର୍ମଙ୍କର ପୁତ୍ର, ଧର୍ମ ଏବଂ ମୂର୍ତ୍ତିଙ୍କର ପୁତ୍ର ହେଉଛନ୍ତି ନର ନାରାୟଣ, ସିଏ ହେଉଛନ୍ତି ଏଠିକାର ଅଧିଷ୍ଠାତ ଦେବତା ସେମାନେ ଭାଗବତଙ୍କର। ଏବଂ ନରୋତ୍ତମ ଇତି ପୁରାଣୋତ୍ତମ ଶ୍ରୀକୃଷ୍ଣ ଦେବତା, ଏବଂ ନରୋତ୍ତମ ପାଇଁ ଉଦ୍ଦେଶ୍ୟ ଭଗବାନ କୃଷ୍ଣଙ୍କୁ ମଧ୍ୟ ନିର୍ଦ୍ଦେଶ କରାଯାଉଛି। ଏବଂ ସରସ୍ୱତୀ ହେଉଛନ୍ତି ଶକ୍ତି, କାଲି କହୁଥିଲେ ସରସ୍ୱତୀ ହେଉଛନ୍ତି ଶକ୍ତି, ଏଥିରେ ଶକ୍ତି ରହିଛନ୍ତି, ସରସ୍ୱତୀଙ୍କ ଶକ୍ତି ରହିଛନ୍ତି ଆମର ଭାଗବତର ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ନାରଦମୁନି ପ୍ରଚେତା ମାନେ ହର୍ଯ୍ୟସ୍ୱ ପ୍ରଚେତାଙ୍କର ପୁତ୍ର ହର୍ଯ୍ୟସ୍ୱ ଏ ପ୍ରଚେତା ନୁହଁ ପ୍ରଚେତାଙ୍କ ପୁତ୍ର ଯେଉଁଛନ୍ତି କିଏ ପ୍ରାଚୀନ ବରି ବରି ପ୍ରାଚୀନ ବରି ସିଏ ତାଙ୍କର ସରି ପ୍ରାଚେତାଙ୍କ ପୁତ୍ର ହେଉଛନ୍ତି ଦକ୍ଷ, ଦକ୍ଷ ହେଉଛନ୍ତି ବ୍ରହ୍ମାଙ୍କ ପୁତ୍ର, କିନ୍ତୁ ଯେହେତୁ ସେ ଶିବଜୀଙ୍କ ପ୍ରତି ଅପରାଧ କରିଥିଲେ ତେଣୁ ତାଙ୍କର ମସ୍ତକ ଗୋଟେ ଛେଳି ମୁଣ୍ଡଟେ ଲାଗିଥିଲା ତାଙ୍କର, ତେଣୁ ତାପରେ ସେ ଶରୀରକୁ ତ୍ୟାଗ କରିକି ଏ ପ୍ରଚେତାମାନଙ୍କ ପୁତ୍ର ହେଇକି ଆସିଛନ୍ତି, ପ୍ରଚେତା ପୁତ୍ର ବୋଲି ତାଙ୍କୁ କୁହାଯାଏ ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରିଛନ୍ତି ତାଙ୍କ ବିଷୟରେ। ଯେତେବେଳେ ସେ ପ୍ରଥମେ 10,000 ପୁତ୍ରଙ୍କୁ ଯାତ କଲେ ତାଙ୍କ ନାଁ ମାତ୍ର ହର୍ଯ୍ୟସ୍ୱ, ତାଙ୍କୁ ଯେତେବେଳେ ପଠାଇଥିଲେ ତପସ୍ୟା କରିବା ପାଇଁ ଏଇ ପ୍ରଜା ସୃଷ୍ଟି କରିବା ପାଇଁ ତପସ୍ୟାର ଆବଶ୍ୟକତା ରହିଛି ପଠାଇଥିଲେ, ସେତେବେଳେ ନାରଦମୁନି ତାଙ୍କୁ 10 ଗୂଢ ବାକ୍ୟ କହିଥିଲେ, 10 ପ୍ରହେଳିକା କହିଥିଲେ, ତା ଦେହରେ ଗୋଟିଏ ପ୍ରହେଳିକା ହେଉଛି ଯେ ଏମିତି ଗୋଟେ ହଂସ ଅଛି ଯାହାର ଅଦ୍ଭୁତ ବାକ୍ୟ ସବୁ ଅଦ୍ଭୁତ କଥା ଚିତ୍ର ବାକ୍ୟ ମୃତ ଅଛି ଅଦ୍ଭୁତ କଥା, ସେ ହଂସ ହେଉଛନ୍ତି ଶ୍ରୀମଦ ଭାଗବତ ବା ବୈଦିକ ଗ୍ରନ୍ଥ ସବୁ। ବିଶେଷ ଭାବରେ ଶ୍ରୀମଦ ଭାଗବତ ଆପଣ ଦେଖିବେ ଯେଉଁ ସବୁ କଥା ଅଛନ୍ତି ତାର ବିଭିନ୍ନ ଅର୍ଥ ସବୁ ରହିଛି, ତେଣୁ ଆମେ ବିସ୍ତାର ଭାବେ ବର୍ଣ୍ଣନା କରିବାନି କାରଣ ଆମେ ସଂକ୍ଷେପରେ ବର୍ଣ୍ଣନା କରୁଛେ। ବର୍ଣ୍ଣନା କରାଯାଇଛି ସେଇ ଶ୍ଳୋକକୁ ଜଣେ ଗୋଟେ ପ୍ରକାର ଚିନ୍ତା କରୁଛନ୍ତି ଆଉ ଜଣେ ଅନ୍ୟ ପ୍ରକାର ଚିନ୍ତା କରୁଛନ୍ତି, ସରସ୍ୱତୀ ସରସ୍ୱତୀଙ୍କ ଶକ୍ତି ରହିଛି କିଏ କେଉଁ ଭାବେ ଚିନ୍ତା କରୁଛନ୍ତି। ଯେତେବେଳେ ଗୋଟିଏ ଖାଲି ଗୋଟେ ଉଦାହରଣ ଦେବା, ଯେତେବେଳେ କଂସ ଯେତେବେଳେ ଆକାଶବାଣୀ ଶୁଣିଲେ ଯେ ଅଶ୍ୟାସ୍ତ ଅଷ୍ଟମ ଗର୍ଭ ହନ୍ତା ଯାହା ଘସି ଅବୁଧ, ଏରେ ମୂର୍ଖ ତୁମେ ଯାହାକୁ ବହନ କରୁଛୁ ତାଙ୍କର ଅଷ୍ଟମ ଗର୍ଭ ତୋତେ ହତ୍ୟା କରିବ, ତେଣୁ ସାଙ୍ଗେ ସାଙ୍ଗେ ସେ ରଥ ବନେଇ ପଡ଼ି ଦେବକୁଙ୍କୁ ହତ୍ୟା କରିବା ପାଇଁ ଉଦ୍ୟତ ହେଇଛି। ଏବଂ ବସୁଦେବ ଯେତେ ଉପଦେଶ ଦେଲେ ମଧ୍ୟ ସେ ତାଙ୍କର ସେଥିରେ ମତି ପରିବର୍ତ୍ତନ ହେଉନି, ତେଣୁ ଅନ୍ତିମରେ ବସୁଦେବ କହୁଛନ୍ତି ନହି ଅଶ୍ୟାସ୍ତେ ଭୟଂ ସୌମ୍ୟ ଯତ୍ନୀ ସା ଆଶ୍ରଡ଼ିବା ପୁତ୍ରାର୍ଥେ ସମାବେଶ ସେ ଯଥେଷ୍ଟେ ଭୟ ମୁଖିତ। ବସୁଦେବ କହୁଛନ୍ତି କ'ଣ ମା ମୁଁ ସେଇ ସମସ୍ତ ପୁତ୍ରମାନଙ୍କୁ ଦେବି ଯାହାଙ୍କଠାରୁ ତ ଅଭୟ ମୁଖିତ, ଯାହାଙ୍କଠାରୁ ତ ଆମର ଭୟ ନାହିଁ, କିନ୍ତୁ କଂସ ଶୁଣୁଛନ୍ତି କ'ଣ ଯାହାଙ୍କଠାରୁ ମୋର ଭୟ ଅଛି ସେ ସବୁ ପୁତ୍ରମାନଙ୍କୁ ସେ ଦେବେ, ସରସ୍ୱତୀଙ୍କର ଶକ୍ତି ରହିଛି ବିଭିନ୍ନ ପ୍ରକାର ଅର୍ଥ ସବୁ ରହୁଛନ୍ତି। ସେଥିପାଇଁ ସମସ୍ତେ ଆଚାର୍ଯ୍ୟ କହୁଛନ୍ତି ଇଏ ସରସ୍ୱତୀ ହେଉଛନ୍ତି ଶକ୍ତି ଏବଂ ଆର ବୀଜ ତୁ ପ୍ରଣବଂ ଜ୍ଞ ଆର ବୀଜ ବା ଯେଉଁ ମଞ୍ଜି ବୀଜ ଯାହା କୁହାଯାଉଛି ଇଏ ହେଉଛି ପ୍ରଣବ, ପ୍ରଣବ ହୁଏ ସମସ୍ତ ସୃଷ୍ଟି, প্রণদকে যেই অর্থ ব্যয় করছে সেই হার, সেই অর্থ বিবলি অর্থ হচ্ছে শুধু ভাগবত পাল চৈতন্য চরিতামৃত বর্ণনা করে। এই সমস্ত বৈদিক শাস্ত্রর যদি গোটিয়ে অক্ষরে প্রকাশ করা যায় সে হচ্ছে প্রণগত ওঙ্কার। প্রণব বিস্তার হচ্ছে গায়ত্রী ওম ভূর্ভুবস্ব তস্য বিদুর্বরেণ্যম ভর্গদেবস্য ধীমহি জিহো যো নঃ প্রচোদয়াত্। এ গায়ত্রী এবং গায়ত্রী বিস্তার হচ্ছে চতুষ্টি ভাগবত, যাহাকে ব্রহ্মা প্রথমে শ্রবণ করছিল ভগবানঙ্কর, দ্বিতীয় স্কন্দ নবম অধ্যায়ে বর্ণনা করা যাচ্ছে। এবং এই চতুষ্টি ভাগবতর বিস্তার হচ্ছে 18,000 শ্লোক। তেমন এটি কুহাচ্ছে বীজন্ত প্রণবঙ্গেয় এবং ছন্দ অনেক প্রকার ছন্দ ভাগবত অনেক সাতটি ছন্দ রয়েছে, তার মধ্যে মুখ্য ছন্দ হচ্ছে গায়ত্রী, এতে ছন্দোত্তর প্রাধান্য গায়ত্রী, গায়ত্রী ছন্দ হচ্ছে প্রধান এই ভাগবতরে। তেমন এইভাবে ভাবে গুরুদেবঙ্কু এবং ভগবানঙ্কু প্রণাম করে সুদৌসানি তাঁর উত্তর দেওয়া আরম্ভ করছেন। তেমন আমরা সংক্ষেপে পাইবা কিনা আমার সময় কম রয়েছে, বহুত প্রসিদ্ধ শ্লোক সব এই ভাগবত প্রথম স্কন্ধ দ্বিতীয় অধ্যায়ে আছে। সে কোশন্তি যে সবই পুংসার পরধর্ম যত ভক্তি ও দক্ষে দে অহেতুকি অপ্রতীয়তা জয়াত্মা সুপ্রসিদ্ধি। প্রভুপাদ মহারাজ কোশন্তি আমার ভাগবত কুয়াযাউনি এ ধর্ম শ্রেষ্ঠ বলে, হিন্দু ধর্ম শ্রেষ্ঠ বা খ্রিস্টিয়ান ধর্ম শ্রেষ্ঠ বা মুসলিম ধর্ম শ্রেষ্ঠ কুয়া বলে, যে যেকোনো ধর্ম আচরণ করতে না কাহি, যদি সে ধর্ম আচরণ করি ভগবান প্রতি ভক্তি আসিপারা তাহলে সেটা কুহ শ্রেষ্ঠ ধর্ম পরধর্ম। যে পরধর্ম অনুসারে ভগবান ভগবদ্গীতার অন্তিমে কহিলে অন্য সব ধর্ম অপরধর্ম নিকৃষ্ট ধর্ম, শ্রেষ্ঠ ধর্ম হচ্ছে সর্বধর্মান্তরিত্যজ্য মামেকম শরণং ব্রজ, ই হচ্ছে শ্রেষ্ঠ ধর্ম। এবং ব্যাসদেব মধ্যে ভাগবত আরম্ভে সেই শ্রেষ্ঠ ধর্ম বিষয়ে কৌশল, তেমন ইয়ে হচ্ছে প্রাকৃত ধর্ম সবই পুংসা পরধর্ম। শ্রেষ্ঠ ধর্ম হচ্ছে কোণ যত ভক্তি অধ্যক্ষ ভগবান যদি আমি অধ্যক্ষজ অধ্যক্ষজ কী কুযাচ্ছি না আমার যে অক্ষজ অমে যে ইন্দ্রিয় সব রয়েছেন চক্ষু সাহায্যে আমি দেখুছে বর্ণ সাহায্যে আমি শুনছে এইসব ইন্দ্রিয় মানুষের যে ঊর্ধ্ব সে হচ্ছেন অধ্যক্ষজ, এই ইন্দ্রিয় মানে যাহা অধরে বা নিম্ন রয়েছে সে হচ্ছেন অধ্যক্ষজ। সেই ভগবান প্রতি সেই অধ্যক্ষ প্রতি যদি আমি ভক্তি আচরণ করিপার তাহলে সে হচ্ছে শ্রেষ্ঠ ধর্ম সবই পুরুষান পর ধর্ম যত ভক্তির অধ্যক্ষে। এবং এই ধর্ম আচরণ করার অহেতুকি কৌশি হেতু নাই, জনে চাকরি পাব তার এই সব আবশ্যকতা দরকার, হ্যাঁ সে ম্যাট্রিক পাস করতে হবে বা এইসব বিভিন্ন প্রকার কন্ডিশন সব রয়েছে, কিন্তু ভক্তি করার কন কন্ডিশন না কিছু অহেতুকি কৌশি কন্ডিশন নাই। যে গর্ভ অবস্থায় প্রহ্লাদ মধ্যে ভক্তি করলে, বাড়ক অবস্থায় ধ্রুব মহারাজ ভক্তি করলে, যুবক অবস্থায় অম্বরীশ মহারাজ ভক্তি করলে, বার্ধক্য অবস্থায় যযাতি মহারাজ ভক্তি করলে, এবং মৃত্যু সময় অজামে মধ্যে ভগবান ভক্তি করছেন অহেতুকি। এবং অপ্রতিহতা এই ভক্তি আচরণ করার কোণী সময় কি তাকে বাধা দিয়ে পারি না অহেতুকি অপ্রতিহতা। তেমন এইভাবে ভাবে জন যদি ভগবান অধ্যক্ষ যদি ভক্তি করবে তাহলে জয়াত্মা সুপ্রসিদ্ধি আত্মার প্রসন্ন বিধান হব আত্মা আনন্দিত হব। আই হচ্ছে আত্মার আহার প্রকৌতলে যে শরীরের আহার যে আমি করছে সেসব মল মল হয়ে বাহি যাচ্ছে, তাদের যদি কিছু সার মিলুছি কিন্তু অধিকাংশ মলরে চলে যাচ্ছে অসার চলে যাচ্ছে, কিন্তু ইয়ে যে আত্মার আহার তার কোশি মল অমরম সেপে কুয়াছে শ্রীমদ ভাগবত পুরাণ অমরম এতে কোশি মল নাই। তেমন এই যে আহার যদি আমি গ্রহণ করা ইয়ে আত্মার আহার আত্মার খাদ্য, তেমন আদ্বারা হি আত্মা জয়াত্মা সুপ্রসিদ্ধি বহুত আনন্দ প্রাপ্ত হব আত্মার আনন্দ প্রাপ্ত হব। যেহেতু লোক মানে আত্মা বিষয়ে জানু না সে শরীরের আনন্দে ব্যস্ত রয়েছেন এবং অন্তিমে সে প্রকৃত আনন্দ প্রাপ্ত হয়ে পার না, কিন্তু যে আত্মার আনন্দ প্রাপ্ত হচ্ছেন আত্মার যে আত্মার আনন্দিত হচ্ছেন সে প্রকৃত আনন্দে রয়েছেন। রমন্তে যোগিন অনন্তে সত্যানন্দ চিদাত্মনি ইতি রাম পদনাশু পরম ব্রহ্ম বিজয়তে, ভগবানকর যে আনন্দ রয়েছেন রমন্তে যোগিন অনন্তে যোগী মানে এই অনন্ত আনন্দে আনন্দিত হতে ସତ୍ୟାନନ୍ଦୁ ସତ୍ୟାନନ୍ଦ ଚିଦାତ୍ମନି ଆତ୍ମାସନ୍ଦୀୟ ଆନନ୍ଦ ଏବଂ ଇଏ ହେଉଛି ପ୍ରକୃତରେ ରାମ ଶବ୍ଦର ଅର୍ଥ ହେଉଛି ଏଇଟା ଇତି ରାମପଦେ ନାଶୁ ପରମ ବ୍ରହ୍ମ ବିଜୟତେ ରାମଙ୍କ ଶବ୍ଦର ଅର୍ଥ ହେଉଛି ଏଇଟା ରମନ୍ତେ ଯୋଗିନୋ ଅନନ୍ତେ ସତ୍ୟାନନ୍ଦ ଚିଦାତ୍ମନି ଇଏ ହେଉଛି ରାମ ଶବ୍ଦର ଅର୍ଥ ତେଣୁ ଯେଉଁମାନେ ଆତ୍ମାନନ୍ଦ ପ୍ରାପ୍ତ ହେଉଛନ୍ତି ସେମାନେ ପ୍ରକୃତ ଆନନ୍ଦରେ ଅଛନ୍ତି ପ୍ରକୃତ ଆମେ ଆନନ୍ଦ ପ୍ରାପ୍ତ ହେଇପାରିବା ଯଦି ଆମେ ଭଗବାନ ଭକ୍ତି କରିପାରିବା ଯଦି ଆମେ ଭଗବାନ ଭକ୍ତି କରିବା କ'ଣ ହବ ନା ବାସୁଦେବ ଭଗବତୀ ଭକ୍ତି ଯୋଗ ପ୍ରୟୋଜିତ ଜନୈକି ଆସୁ ବୈରାଗ୍ୟ ଜ୍ଞାନ ଦୈହିକ ଯଦି ଆମେ ଭଗବାନ ଭକ୍ତି ଆଚରଣ କରିବା ବାସୁଦେବ ଯିଏକି ଭଗବାନ ଯିଏକି ବସୁଦେବଙ୍କର ପୁତ୍ର ବାସୁଦେବ ଶବ୍ଦର ଅର୍ଥ ହେଉଛି ଶୁଦ୍ଧ ସତ୍ତ୍ୱ ଜଣେ ଶୁଦ୍ଧ ସତ୍ତ୍ୱ ସ୍ତରକୁ ଗଲେ ସେ ଭଗବାନ ପ୍ରାପ୍ତ ହେବେ ସେଇ ବାସୁଦେବ ଯିଏକି ଭଗବାନ ଷଡ଼ୈଶ୍ୱରୀ ପୂର୍ଣ୍ଣ ସେଇ ଭଗବାନଙ୍କୁ ଯଦି ଆମେ ଭକ୍ତି ଆଚରଣ କରିବା ଭକ୍ତି ଯୋଗ ପ୍ରୟୋଜିତ ଜନୈକି ଆସୁ ବୈରାଗ୍ୟ ଖୁବ୍ ଶୀଘ୍ର ବୈରାଗ୍ୟ ସେମାନେ ପ୍ରାପ୍ତ ହେବେ ବୈରାଗ୍ୟ ପାଇଁ ବହୁତ ପ୍ରକାର ଚେଷ୍ଟା ବହୁତ ଲୋକ ବହୁତ ପ୍ରକାର ଚେଷ୍ଟା କରୁଛନ୍ତି କିନ୍ତୁ ଯଦି ଭଗବାନ ଯଦି ଭକ୍ତି ଆଚରଣ କରାଯିବ ତାହେଲେ ଖୁବ୍ ଶୀଘ୍ର ସେମାନେ ବୈରାଗ୍ୟ ପ୍ରାପ୍ତ ହେବେ ଏବଂ ଖାଲି ଯେ ବୈରାଗ୍ୟ ପ୍ରାପ୍ତ ହେବେ ତାହା ନୁହଁ ଜ୍ଞାନ କେତେ ତାହିଁ ଜ୍ଞାନ ମଧ୍ୟ ପ୍ରାପ୍ତ ହେବେ ସେମାନେ ବୈଦିକ ଶାସ୍ତ୍ର ଗ୍ରନ୍ଥ ଅଧ୍ୟୟନ ନ କରିଥିଲେ ମଧ୍ୟ କାଲି ପ୍ରଭୁ କହୁଥିଲେ ଉତ୍ତମ କଥା ସେ କୌଣସି ପାଠ ପଢ଼ିନାହାନ୍ତି କିନ୍ତୁ ଗୁରୁଦେବ କହିଲେ ତମର ସମସ୍ତ ଜ୍ଞାନ ତୁମର ସ୍ଫୁଟିତ ହେବ ସବୁ ଜ୍ଞାନ ପ୍ରାପ୍ତ ହେଇଗଲ ଭଗବାନ ପ୍ରତି ଭକ୍ତି କଲେ ସମସ୍ତ ଜ୍ଞାନ ଆପେ ଆପେ ଆସିଯିବ ପ୍ରଭୁପାଦ ମହାରାଜଙ୍କ ଉଦାହରଣ ଦିଅନ୍ତି ତାଙ୍କର ଗୁରୁଦେବ ଭକ୍ତି ସୁଦାମ ସେଠ ଠାକୁର ତାଙ୍କର ଗୁରୁଦେବ ଯିଏ ଗୌରୀ ସୁଦାସ ଭାଇ ମହାରାଜ ସେ କୌଣସି ପାଠ ପଢ଼ିନାହାନ୍ତି କିନ୍ତୁ ସିଏ ଯେତେବେଳେ ଯାହା କହନ୍ତି ତାହା ବୈଦିକ ଶାସ୍ତ୍ର କଥା ହିଁ ତାଙ୍କର ପାଟିରୁ ବାହାରେ ଜୁହା ବାଗିଶା ଆଦର୍ଶ ବଦନୀ ଯାହାର ଜୁହାରେ ସରସ୍ୱତୀ ରହିଛନ୍ତି ତାଙ୍କର ସରସ୍ୱତୀ କଥା ହିଁ ବାହାରିବ ସବୁ ଜ୍ଞାନ ବିଷୟରେ କଥା ସେ କହିପାରିବ ଭଗବାନଙ୍କୁ ଭକ୍ତି କଲେ ଜ୍ଞାନ ଏବଂ ବୈରାଗ୍ୟ ସ୍ୱତଃ ଆସି ଉପସ୍ଥିତ ହେବେ ତେଣୁ ସୁତ ଗୋସ୍ୱାମୀ କହୁଛନ୍ତି ଯେ ଧର୍ମ ସନିଷ୍ଠା ପୁରୁଷାଙ୍କ ବିଶ୍ୱକସେନ କଥା ସୁଯ ନୋତ୍ପାଦେ ଯଦିଲେ ତୁମେ ଶ୍ରମ ଏଭଳି କେବଳ ଭଗବାନ କଥା କହିବା ପୂର୍ବରୁ ଏତିକି ସେ କହୁଛନ୍ତି ଯେ ଆମେ ଭାବୁଛେ ଆମେ ବହୁତ ପ୍ରକାର ଧର୍ମ ଆଚରଣ କରୁଛେ ଧର୍ମ ସନିଷ୍ଠା ପୁରୁଷା କିନ୍ତୁ ବିଶ୍ୱକସେନ ଭଗବାନ ପ୍ରତି ଆମର କଥା ଶୁଣିବା ପାଇଁ ଆଗ୍ରହ ଆସୁ ବିଶ୍ୱକସେନ କଥା ଆସୁ ନୋତ୍ପାଦେ ଯଦି ରାତି ଭଗବାନ କଥା ଶୁଣିବା ପାଇଁ ଯଦି ଆମର ଆଗ୍ରହ ଆସୁନି ତାହେଲେ ବୁଝିବାକୁ ପଡ଼ିବ ଯାହା ସବୁ ସେ କରୁଛନ୍ତି ଧର୍ମ ଅନୁଷ୍ଠାନ କରୁଛନ୍ତି ସବୁକିଛି ଶ୍ରମ ଏଭଳି କେବଳ ଶ୍ରମ ତାର ଫଳ ହେଉଛି ଶ୍ରମ ସେ କଷ୍ଟ କଲେ ବହୁତ ପ୍ରକାର କଷ୍ଟ କଲେ ଆମେ କଷ୍ଟ କରୁଛେ କିଛି ପ୍ରାପ୍ତ ହେବା ପାଇଁ ଧନ କିଛି ପ୍ରାପ୍ତ ହେବା ପାଇଁ କିନ୍ତୁ ଭଗବାନଙ୍କ କଥା ପ୍ରତି ଯଦି ଆମର ଆଗ୍ରହ ଆସିଲା ନାହିଁ ତାହେଲେ ସେ କଷ୍ଟର ଫଳ ହିଁ କଷ୍ଟ ଶ୍ରମ ଏଭଳି କେବଳ ତେଣୁ କାଲି ଧର୍ମଟା କ'ଣ ଧର୍ମଟା କିଭଳି ଭାବରେ ଆମେ ଆଚରଣ କରିବା ଧର୍ମଟା କ'ଣ ନା ଧର୍ମ ସେଇ ଆମ ବର୍ଗସ୍ୟ ନାର୍ଥ ଥାଏ କଳ୍ପତି ନାର୍ଥସ୍ୟ ଧର୍ମସ୍ୟ କାମ ଲାଭ ହେଇଛି ତ କାମସ୍ୟନ୍ଦ୍ର ପ୍ରୀତି ଲାଭ ଜୀବେ ଦାଲତା ଜୀବସ୍ୟ ତତ୍ତ୍ୱ ଜିଜ୍ଞାସା ନାର୍ଥ ଦସ୍ୟ କର୍ମ କି ଧର୍ମ ହେଉଛି ଆପ ବର୍ଗସ୍ୟ ଯେଉଁ ଧର୍ମ ଅର୍ଥ କାମ ମୁଖ୍ୟଟା ଯଦି ଅପବର୍ଗ ନୁହଁ କିନ୍ତୁ ଧର୍ମ ଅର୍ଥ କାମ ଏସବୁ କ ବର୍ଗରେ ଯାଉଛି କ ବର୍ଗ କହିଲେ ବହୁତ ପରିଶ୍ରମ କରିବାକୁ ପଡ଼ୁଛି ତାର ଫଳରେ ଆମର ଶରୀରରୁ ଫେଣ ବାହାରି ଯାଉଛି ଏବଂ ଯେତେ ଯାହା କଲେ ମଧ୍ୟ ସବୁ କିଛି ବ୍ୟର୍ଥ ହେଇଯାଉଛି ଏବଂ ସବୁବେଳେ ଭୟ ରହୁଛି ଆମ ପାଖରେ ଏବଂ ଅନ୍ତିମ କ ବର୍ଗର ଅନ୍ତିମ ଫଳ ହେଉଛି ମୃତ୍ୟୁ ତେଣୁ ଧର୍ମ ଯେଉଁମାନେ ଆଚରଣ କରିବେ ସେମାନେ ଅପବର୍ଗ ରାସ୍ତାରେ ଯିବେ ଅପବର୍ଗସ୍ୟ ଯେଉଁଠି ପରିଶ୍ରମ ନାହିଁ ଯେଉଁଠି କଷ୍ଟ ଆସିବ ନାହିଁ ଯେଉଁଠି ବ୍ୟର୍ଥତା ନାହିଁ ଯେଉଁଠି ଭୟ ନାହିଁ ଯେଉଁଠି ମୃତ୍ୟୁ ନାହିଁ ସିଏ ହେଉଛି ପ୍ରକୃତ ଧର୍ମ ଧର୍ମ ସେହି ଅପବର୍ଗସ୍ୟ ତେଣୁ ଏ ଯେଉଁ ଅର୍ଥ କାମ ମୁଖ୍ୟ ଏସବୁ ମୁଖ୍ୟଟା ଯଦି ଅପବର୍ଗରେ ଯାଉଛି କିନ୍ତୁ ତଥାପି ସେଇଟା ନିଜର ଇନ୍ଦ୍ର ପ୍ରୀତି ପାଇଁ ସେଟା ଲାଗୁଛି ତେଣୁ ଏ ଯେଉଁ ଆମେ ସାଧାରଣତଃ ଲୋକମାନେ ଧର୍ମ କରୁଛନ୍ତି କ'ଣ ପାଇଁ ନା ଅର୍ଥ କିଛି ଉଦାହରଣ ପ୍ରାପ୍ତ ହେବେ ଭଗବାନଙ୍କ ପ୍ରତି ବା ଆମର ଯେଉଁ ସବୁ ଯେଉଁ କାର୍ଯ୍ୟ ରହିଛି ବର୍ଣ୍ଣାଶ୍ରମ ଧର୍ମ ହେଉ ବା ଯେକୌଣସି କାର୍ଯ୍ୟ ସବୁ କରୁଛନ୍ତି ସେ ମଧ୍ୟ ଧର୍ମରେ ଯାଉଛି। ଏସବୁ କାର୍ଯ୍ୟ କରିବାର ଉଦ୍ଦେଶ୍ୟ ହେଉଛି ସେମାନେ କିଛି ଅର୍ଥ ପ୍ରାପ୍ତ ହେବେ। ଅର୍ଥ ଯେଉଁ ପ୍ରାପ୍ତ ହେଉଛନ୍ତି ତାର ଉଦ୍ଦେଶ୍ୟ ହେଉଛି କ'ଣ ନା କାମ କାମକୁ ଚରିତାର୍ଥ କରିବା, ବିଭିନ୍ନ ପ୍ରକାର କାମନା ପୂରଣ କରିବା, ଏବଂ କାମନା ପୂରଣ କରିବାର ଉଦ୍ଦେଶ୍ୟ ହେଉଛି କ'ଣ ନା ଇନ୍ଦ୍ରିୟ ତୃପ୍ତି କରିବା। ତେଣୁ ଇଏ ଧର୍ମର ଅର୍ଥ ନୁହଁ, ପ୍ରକୃତ ଧର୍ମର ଅର୍ଥ ନୁହଁ। ଧର୍ମର ପ୍ରକୃତ ଅର୍ଥ ହେଉଛି କ'ଣ ନା ଜୀବସ୍ୟ ତତ୍ତ୍ୱ ଜିଜ୍ଞାସା। ତତ୍ତ୍ୱ ଜିଜ୍ଞାସା ହେଉଛି ପ୍ରକୃତ ଧର୍ମ। ସେଥିପାଇଁ ବେଦାନ୍ତ ସୂତ୍ରରେ ପ୍ରଥମ ସୂତ୍ର ହେଉଛି ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା, ଇଏ ହେଉଛି ପ୍ରଥମ ସୂତ୍ର। ମାନବ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ମାନେ ସେ ତତ୍ତ୍ୱ ଜିଜ୍ଞାସା କରିବେ, ବ୍ରହ୍ମ ଜିଜ୍ଞାସା କରିବେ। ତେଣୁ ପ୍ରଶ୍ନ ଆସିବ ତତ୍ତ୍ୱଟା କ'ଣ, ତେଣୁ ସୁତ ଗୋସ୍ୱାମୀ କହୁଛନ୍ତି ବଦନ୍ତି ତତ୍ ତତ୍ତ୍ୱବିଦ ତତ୍ତ୍ୱମ୍ ଯଶ ଜ୍ଞାନ ମଧ୍ୟ ବ୍ରହ୍ମେକି ପରମାତ୍ମା ଯଦି ଭଗବାନ କି ଶବ୍ଦତେ। ତତ୍ତ୍ୱ ହେଉଛି ଯେଉଁମାନେ ତତ୍ତ୍ୱବିତ୍ ସେମାନେ ଜାଣନ୍ତି ତିନି ପ୍ରକାର ଭାବରେ ଅଜ ସତ୍ୟକୁ ସେମାନେ ଜାଣନ୍ତି। ବଦନ୍ତି ତତ୍ତ୍ୱବିଦ ତତ୍ତ୍ୱମ୍ ଯଶ ଜ୍ଞାନ ମଧ୍ୟ ଏ ଅଜୟ ଜ୍ଞାନ ଭୌତିକ ଜଗତର ଯେଉଁ ସବୁ ଜ୍ଞାନ ଇଏ ହେଉଛି ଦ୍ୱୈତ ଜ୍ଞାନ। ଏଠି ସବୁ ଜିନିଷ ବିପରୀତ ଜିନିଷ ସବୁ ରହିଛି, କିନ୍ତୁ ଏଭଳି ଜ୍ଞାନ ରହିଛି ଅଦ୍ୱୈତ ଜ୍ଞାନ ଯେଉଁଠି ବିପରୀତ କିଛି ନାହିଁ। ଆବସୋଲ୍ୟୁଟ୍ ତାକୁ ପ୍ରଭୁପାଦ ମାନେ କହୁଛନ୍ତି ଆବସୋଲ୍ୟୁଟ୍ ନଲେଜ୍। କ'ଣ ସେ ଅଦ୍ୱୈତ ଜ୍ଞାନ ନା ବ୍ରହ୍ମେତି ପରମାତ୍ମେତି କି ଭଗବାନ କି ଶବ୍ଦତେ। ସେ ଅଦ୍ୱୈତ ଜ୍ଞାନର ପ୍ରାରମ୍ଭିକ ଜ୍ଞାନ ହେଉଛନ୍ତି ବ୍ରହ୍ମ ଜ୍ଞାନ। ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି ତାଙ୍କର ଅନ୍ତିମ ଲକ୍ଷ୍ୟ ହେଉଛି ଏଇ ବ୍ରହ୍ମ ପ୍ରାପ୍ତି। ଯେଉଁମାନେ ଅଷ୍ଟାଙ୍ଗ ମାର୍ଗରେ ଅଗ୍ରସର ହେଉଛନ୍ତି ତାଙ୍କର ଅନ୍ତିମ ଲକ୍ଷ୍ୟ ହେଉଛନ୍ତି ପରମାତ୍ମା ପ୍ରାପ୍ତି, ଏବଂ ଯେଉଁମାନେ ଭକ୍ତି ମାର୍ଗରେ ଅଗ୍ରସର ହେଉଛନ୍ତି ତାଙ୍କର ଲକ୍ଷ୍ୟ ହେଉଛି ଭଗବତ ପ୍ରାପ୍ତି। ତେଣୁ ବଦନ୍ତି ତତ୍ତ୍ୱବିଦ ତତ୍ତ୍ୱମ୍ ଜ୍ଞାନ ମଧ୍ୟ ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତେ। ତେଣୁ ସେଇ ତତ୍ତ୍ୱଜ୍ଞାନର ସାଧନ କ'ଣ, ତତ୍ତ୍ୱଜ୍ଞାନ ପ୍ରାପ୍ତିର ସାଧନ କ'ଣ ନା ସାଧନ ହେଉଛି ତଚ୍ଛେଦ୍ୟମାନ ମନୟୋ ଜ୍ଞାନ ବୈରାଗ୍ୟତ୍ୟା ପଶ୍ୟନ୍ତି ଆତ୍ମନି ଚାତ୍ମାନଂ ଭକ୍ତ୍ୟା ଶ୍ରୁତି ଗ୍ରହିତ୍ୟା। ଶ୍ରୁତିରେ ବେଦରେ ସାର ଜିନିଷଟା ହେଉଛି ଭକ୍ତି। ଜ୍ଞାନ ବା କର୍ମ ଯେଉଁ କର୍ମକାଣ୍ଡ ଧାରା ସବୁ ରହିଛି ବା ଜ୍ଞାନ ମାର୍ଗ ସବୁ ରହିଛି ବା ଅଷ୍ଟାଙ୍ଗ ଯୋଗ ମାର୍ଗ ରହିଛି, ଇଏ ସାର ଜିନିଷଟା ନୁହଁ। ଶ୍ରୁତିର ସାର ବେଦର ସାର ହେଉଛି ଭକ୍ତି। ତେଣୁ ଏଇ ଭକ୍ତିକୁ ଯେଉଁମାନେ ଆଚରଣ କରନ୍ତି ସେମାନେ ଉପଲବ୍ଧି କରନ୍ତି, ଭଗବାନଙ୍କୁ ଉପଲବ୍ଧି କରନ୍ତି। ତେଣୁ ଯେଉଁମାନେ ଯେଉଁମାନେ ଶ୍ରଦ୍ଧାରେ ସହିତ ଜ୍ଞାନ ବିରାଗ ଯୁକ୍ତ ହେଇକରି ଭଗବାନ ଭକ୍ତି କରନ୍ତି ଇଏ ହେଉଛି ଭଗବାନ ପ୍ରାପ୍ତିର ମାର୍ଗ, ଇଏ ହେଉଛି ସାଧନ। ତେଣୁ ଅଥ ସେଥିପାଇଁ ଅଥ କୁନ୍ଦି ଦ୍ୱିଜ ଶ୍ରେଷ୍ଠା, ଯିଏକି ସୌନକା ଜିନିଷମାନେ ଅଛନ୍ତି ତାଙ୍କୁ ଆଡ୍ରେସ୍ କରିକି ତାଙ୍କୁ ସମ୍ବୋଧନ କରି କହୁଛନ୍ତି ସୁତ ଗୋସ୍ୱାମୀ। ତେଣୁ ହେ ଦ୍ୱିଜ ଶ୍ରେଷ୍ଠା ସୌନକା ଋଷି ମାନେ ଅଛନ୍ତି ଆପଣ ଯେଉଁ ଅଛନ୍ତି, ଅଥ କୁମ୍ଭି ମନୁଷ୍ୟର ଦ୍ୱିଶ୍ରେଷ୍ଠା ବର୍ଣ୍ଣାଶ୍ରମ ବିଭାଗସ୍ୟ, ଯେଉଁମାନେ ବିଭିନ୍ନ ବର୍ଣ୍ଣରେ ଅଛନ୍ତି ବା ବିଭିନ୍ନ ଆଶ୍ରମରେ ଅଛନ୍ତି, କିଏ ବ୍ରାହ୍ମଣ କିଏ କ୍ଷତ୍ରିୟ କିଏ ବୈଶ୍ୟ କିଏ ଶୂଦ୍ର କିଏ ବ୍ରହ୍ମଚାରୀ କିଏ ଗୃହସ୍ଥ କିଏ ବାନପ୍ରସ୍ଥ ବା କିଏ ସନ୍ନ୍ୟାସ, ସେଠି ଯେଉଁ 28,000 ଋଷି ଅଛନ୍ତି ସେ କିଏ କେଉଁ ସ୍ତରରେ ସବୁ ଅଛନ୍ତି। ତେଣୁ ସୁତ ଗୋସ୍ୱାମୀ କହୁଛନ୍ତି ଅତ କୁମ୍ଭି ଦ୍ୱିଜଶ୍ରେଷ୍ଠା ବର୍ଣ୍ଣାଶ୍ରମ ବିଭାଗସ୍ୟ। ବର୍ଣ୍ଣାଶ୍ରମ ବିଭାଗର ଉଦ୍ଦେଶ୍ୟ କ'ଣ ନା ସ୍ୱନୁଷ୍ଠିତ ଧର୍ମସ୍ୟ, ବିଭିନ୍ନ ବର୍ଣ୍ଣର ବିଭିନ୍ନ ଧର୍ମ ସବୁ ନିର୍ଦ୍ଧାରିତ ହେଇଛି। ଭଗବତ ଗୀତାର ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ସବୁ କହିଛନ୍ତି ବ୍ରାହ୍ମଣର ଧର୍ମ, କ୍ଷତ୍ରିୟର ଧର୍ମ, ବୈଶ୍ୟର ଧର୍ମ, ଶୂଦ୍ରର ଧର୍ମ, ଆଶ୍ରମର ମଧ୍ୟ ସବୁ ଧର୍ମ ରହିଛି। ତେଣୁ ଯିଏ ଯେଉଁ ବର୍ଣ୍ଣର ଅଛନ୍ତି ବା ଯିଏ ଯେଉଁ ଆଶ୍ରମରେ ଥାଆନ୍ତୁ ନା କାହିଁକି ସ୍ୱନୁଷ୍ଠିତ ଯେ ଧର୍ମସ୍ୟ ସଂସିଦ୍ଧି ହରିତୋଷଣ। ଆମେ ଜୟ ଶ୍ରୀରାମ, ଆମେ ଯେଉଁ ଧର୍ମ ଆଚରଣ କରୁଛେ ବର୍ଣ୍ଣାଶ୍ରମ ଧର୍ମ, ବର୍ଣ୍ଣାଶ୍ରମ ଧର୍ମର ଅନ୍ତିମ ଲକ୍ଷ୍ୟ ହେଉଛି ଭଗବାନଙ୍କୁ ତୃପ୍ତି କରିବା, ହରିତୋଷଣ। ଅତଃପୂର୍ବେ ନିଜ ଚେଷ୍ଟା ବର୍ଣ୍ଣାଶ୍ରମ ବିଭାଗସ୍ୟ ସ୍ୱନୁଷ୍ଠିତ ଧର୍ମସ୍ୟ ସଂସିଦ୍ଧି ହରିତୋଷଣ। ତେଣୁ ହରିତୋଷଣ କେମିତି ଆମେ କରିପାରିବା, ତସ୍ମାତ୍ ଏକେନ ମନସା ଭଗବାନ ସତ୍ତାନପତି ଶ୍ରୋତବ୍ୟ କୀର୍ତ୍ତବ୍ୟ ଦେୟ ପୂଜ୍ୟସ୍ତ ନିତ୍ୟତା। ये कंक्लूजन सिद्धांत कहते तस्मात् सिद्धि एकेन मनसा एकाग्र भावने एकाग्रेण तस्मात् एकेन मनसा भगवान सातुकाल पति भगवान जे कि सरिष्य पूर्ण जे कि भक्त मानकर रक्षा करता सातुकाल पति ताक विषय श्रोतव्य ताक विषय सुनवा कथा कीर्तव्य ताक विषय कीर्तन करवा कथा एवं ताक विषय ध्यान करवा कथा एवं ताकु ही पूजा करवा कथा ए जो श्रवण कीर्तन स्मरण ये तीनोटी जो भक्तिर नौटी अंग अच्छी तादर ये तीनोटी अच्छी मुख्य श्रवण कीर्तन और स्मरण ये श्रवण बा जो स्मरण जो रही स्मरण द्वारा कौन होती है ना जल अनुग्रह सिना युक्ता कर्म गलती निबंधनम छिन्नति कविता तस्य कोन कुज्जा तथा रतिम भगवान उधर इधर स्मरण कर संदी बा ध्यान कर संदी जल अनुग्रह सिना युक्ता ये जो अनुग्रह कर संदी ध्यान कर संदी ये गुटे असी बा गुटे खंडा जो माने भगवान को ध्यान कर संदी से माने एक खंडा टी प्राप्त हो सकती। एक खंडा द्वारा कौन कर सकती? ना कर्म ग्रंथि निबंधनम। ये कर्म को ग्रंथि जो हमारा रही थी, अनेक जन्म धरी कर्मान ग्रंथि निबंधुष्ट लोके भगवत गीता रे पंचदश अध्याय भगवान को सकती। ये दस कौन? उर्ध्व मध्व अध शाखा प्रसुद्ध दस शाखा ये सब विभिन्न प्रकार अनेक जन्म धरी अनंत माने अनंत काल से कर्म बंधन रही कर्म बंधन को छेद करें कर्म बंधन को काटि पार ना कि भगवान विषय जी ध्यान करवा भगवान का स्मरण करवा गोटे हमको आम गोटे असी प्राप्त हवा गोटे खंडा आम प्राप्त हवा जो खंड द्वारा आम कर्म बंधन को काटिदे पार जल अनुजा सिना जुक्ता कर्म ग्रंथि निबंधन छिन्नति कोविदा तस्य कोन कुर्जा कथा रति जो मैंने कोविदो जो मैंने विद्वान रति किए ये कथा रे रति प्रकाश करिबे नै किए आग्रह प्रकाश करिबे नै अन्य पक्षरे जो मैंने मूर्ख रति से मैंने भगवान विषय रे सुनबे नै बा कीर्तन करिबे नै बा स्मरण करिबे नै कि जो मैंने विद्वान रति से मैंने निश्चिंत भावे भगवान का सेवा ही रही तेणु प्रश्न आसव जे आम केमी भगवान प्रति रति आसव आग्रह केमी आसव सुधार कहते शुश्रूष सदधान वासुदेव कथा रुचि श्याम महत् सेवा विप्रा पुण्य तीर्थ निषेवना ये भगवान प्रति रति केमी आसव आग्रह केमी आसव ना महत् सेवया महत् व्यक्ति साधु सेवा कले महाव्यक्ति बा यो भागवतम ग्रंथ भागवत हो भक्त भागवत जो मैंने भक्त भागवत जो मैंने महाव्यक्ति जो मैंने साधु व्यक्ति जो मैंने गुरु स्थानीय जी आम सेवा करवा पुण्य तीर्थ निषेवन जी आम सेवा करवा सेवार आम भगवान कथा प्रति आम आग्रह आस शुश्रूष सतदान जी आम ठीक भाव श्रवण करवा ତାଙ୍କ ଠାରୁ ଗୁରୁଦେବଙ୍କ ପାଖରୁ ଜଣେ ମହତ୍ ବ୍ୟକ୍ତିଙ୍କ ପାଖରୁ ଯଦି ଭଗବାନ କଥା ଶ୍ରଦ୍ଧା ସହିତ ଶ୍ରବଣ କରିବା ଶୁଶ୍ରୂଷ ବାସୁଦେବ କଥା ରୁଚି ଭଗବାନ ପ୍ରତି ଆଗ୍ରହ ଆସିବ ଯେମିତି ଆମର କୁହାଯାଇଛି ଯେମିତି ଆଖୁରସ ନିଶ୍ଚିନ୍ତ ମିଠା କିନ୍ତୁ ଯେଉଁମାନେ ଜଣ୍ଡିସ ରୋଗୀ ତାଙ୍କୁ ସେଇଟା କେମିତି ଲାଗିବ ପିତା ଲାଗିବ କିନ୍ତୁ ତଥାପି ଆୟୁର୍ବେଦିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଜଣ୍ଡିସ ରୋଗର ଔଷଧ ହେଉଛି ସେଇ ଆଖୁରସ ସେମାନେ ସେ ଆଖୁରସ ଯଦି ନିତ୍ୟ ସେବନ କରିବେ ତାହେଲେ ଗୋଟିଏ ସମୟରେ ତାଙ୍କର ଜଣ୍ଡିସ ରୋଗ ଯେତେବେଳେ ଭଲ ହେଇଯିବ କାମର ରୋଗ ଭଲ ହେଇଯିବ ସେତେବେଳେ ତାର ବିଶ୍ୱତା ଅନୁଭବ କରିବେ ସେଇଭଳିଆ ପ୍ରଥମେ ଭଗବାନ କଥାରେ ରୁଚି ନ ଆସିଥାଇପାରେ କିନ୍ତୁ ଯଦି ନିୟମ ଭାବରେ ଯଦି ଜଣେ ଭଗବାନ କଥା ଶ୍ରବଣ କରିବେ ତାହେଲେ ତାଙ୍କର ଭଗବାନ କଥା ପ୍ରତି ରକ୍ତି ଆସିବ ଆଗ୍ରହ ଆସିବ ତେଣୁ ଶୃଙ୍ଗାରଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ହୃଦୟସ୍ଥ ହି ଅଭଦ୍ରାଣୀ ବିଦୁନତି ସୁସ୍ଥତା ଆମର ହୃଦୟରେ ସବୁ ପ୍ରକାର ଅଭଦ୍ର ଥିବାରୁ ଆମର ଭଗବାନ ପ୍ରତି ଭଗବାନ ବିଷୟରେ ଆଗ୍ରହ ଆସୁନି ଭଗବାନ ବିଷୟରେ ଆମେ ଯଦି ଦର୍ଶନ କରିପାରୁନି, ଭଗବାନ କଥା ଶ୍ରବଣ କରିପାରୁନି, ଏଇସବୁ ଆମର ସବୁ ଅଭଦ୍ର ବା ଏଇସବୁ ଅନର୍ଥ ସବୁ ରହିଛି। ଚାରି ପ୍ରକାର ଅନର୍ଥ ବିଷୟରେ ବର୍ଣ୍ଣନା କରାଯାଇଛି। ଅସତୃଷ୍ଣା ଯୌବନର ଯେଉଁ ବିଭିନ୍ନ ପ୍ରକାର ସେବାରେ ବିଭିନ୍ନ ପ୍ରକାର ଅପରାଧ ସବୁ ରହିଛି, ଏବଂ ତତ୍ତ୍ୱଭ୍ରମ, ଏଇ ଚାରୋଟି ଅନର୍ଥ। ଆମର ଭୌତିକ ଜଗତ ପ୍ରତି ଆସକ୍ତି ରହିଛି, ଅସତୃଷ୍ଣା, ସେଥିପାଇଁ ଆମେ ଭଗବାନ ପ୍ରତି ଆଗ୍ରହ ଆସୁନି। ବିଭିନ୍ନ ପ୍ରକାର ଅପରାଧ ରହିଛି, ଆମେ ଯେଉଁ ସକାଳେ ପାଠ କରୁଛେ 10 ଅପରାଧ, ନାମ ଅପରାଧ, ସେଭଳି ଭାବେ ବୈଷ୍ଣବ ଅପରାଧ ରହିଛି, ବା ଧାମ ଅପରାଧ ରହିଛି, ସେବା ଅପରାଧ ରହିଛି, ଅନେକ ପ୍ରକାର ଅପରାଧ ରହିଛି। ଏ ଅପରାଧ ଥିଲେ ଆମେ ଶୁଦ୍ଧ ନାମ ଆସିପାରିବନି ଆମର। ତ ସେଇଭଳି ଭାବେ ହୃଦୟ ଦୌର୍ବଲ୍ୟ, ହୃଦୟରେ ଯେଉଁ କାମ କ୍ରୋଧ ଲୋଭ ଇତ୍ୟାଦି ରହିଛନ୍ତି, ଏବଂ ତତ୍ତ୍ୱଭ୍ରମ, ଭଗବାନ ତତ୍ତ୍ୱରେ କେତେ ଜଣ ଜାଣନ୍ତି? ଭଗବତ ଗୀତା ସପ୍ତମ ଅଧ୍ୟାୟରେ ତୃତୀୟ ଶ୍ଳୋକରେ ଭଗବାନ କହୁଛନ୍ତି, ମନୁଷ୍ୟାଣ ସହସ୍ରେଷୁ କଶ୍ଚିତ୍ ଜଗତି ସିଦ୍ଧାଏ ଯତଦା ସିଦ୍ଧାନାମ କଶ୍ଚିତ୍ ମାନ ଭେଟି ତତ୍ତ୍ୱତଃ। କୋଟି କୋଟି ଲୋକ ଭିତରେ ଜଣେ ଭଗବାନ ତତ୍ତ୍ୱରେ ଜାଣୁଛନ୍ତି, କାହିଁକି ଜାଣିପାରୁନାହାନ୍ତି? ନା ତତ୍ତ୍ୱଭ୍ରମ ରହିଛି, ଏ ଅନର୍ଥ ରହିଛି ହୃଦୟରେ। କିନ୍ତୁ ଯଦି ଆମେ ସବୁଦିନେ ଭଗବାନ କଥା ଶ୍ରବଣ କରିବା, ଶୁଣତା ଶୁଣ କଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ, ଇଏ ହେଉଛି ପୁଣ୍ୟ କାର୍ଯ୍ୟ। ଏବଂ ଖାଲି ଯେ ଆମେ ଶ୍ରବଣ କରୁଛୁ ତା ନୁହଁ, ହୃଦୟସ୍ଥ ହିଁ ଅବଦ୍ରାଣୀ ବିଘ୍ନୋତି ସୁଖ ସତାମ, ଭଗବାନ ଯିଏକି ସମସ୍ତଙ୍କର ସୁହୃଦ, ଭକ୍ତମାନଙ୍କର ଯେ ବନ୍ଧୁ ଭଗବାନ, ସେ ଆପଣଙ୍କ ହୃଦୟରେ ଏତେ ସବୁ ଅଭଦ୍ର ରହିଛି, ଯେତେ ସବୁ ଅନର୍ଥ ରହିଛି, ସେସବୁ ସଫା କରିଦେଉଛନ୍ତି। ଭାଗବତ ଦ୍ୱିତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ପରୀକ୍ଷିତ ମହାରାଜ କହୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ, କେମିତି ଆମ ହୃଦୟରେ ଅନର୍ଥ ସବୁ ଦୂର ହେଉଛି ନା, ପ୍ରବିଷ୍ଟ ପନ୍ନନ୍ଧ୍ରେଣ ସ୍ୱାନନ୍ ଭାବ ସରୋଗ୍ରମ ଦୁନୋତି ସମରମ କୃଷ୍ଣମ ଶରୀରସ୍ୟ ଯଥା ଶରତ। ବର୍ତ୍ତମାନ ଶରତ ଋତୁ ଚାଲିଛି, ବର୍ଷା ଦିନ ସରିଗଲା, ଶରତ ଋତୁର ବୃଷ୍ଟିରେ ଆପଣ ଦେଖିବେ ନଦୀର ଜଳ ସବୁ ପରିଷ୍କାର ହେଇଯିବ, ସଫା ହେଇଯିବ। ସେଇଭଳି ଭାବେ ଭଗବାନ କଥା ଶ୍ରବଣ କଲା ମାନେ ଆମର ହୃଦୟରେ ଯେତେ ସବୁ ଅପବିତ୍ରତା ରହିଛି, ଯେତେ ସବୁ ଅନର୍ଥ ରହିଛି, ଯେତେ ସବୁ ଅଭଦ୍ରତା ରହିଛି, ସେସବୁ ଦୂର ହେଇଯିବ, ଭଗବାନ ସେସବୁ ସଫା କରିଦେବେ। ତେଣୁ ସଫା ହେଇଗଲେ କ'ଣ ହବ ନା, ତଦୌରଜସ୍ତମ ଭାବା ନଷ୍ଟ ପ୍ରାୟେଷୁ ଅଭଦ୍ରେଷୁ ନିତ୍ୟମ ଭାଗବତ ସେବୟା ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତିର୍ ଭବତି ନୈଷ୍ଠିକି। ପ୍ରଭୁପାଦ ମହାରାଜ ଯେତେବେଳେ ଭାଗବତ କୁହନ୍ତି, ମଙ୍ଗଳାଚରଣରେ ଏହି ଶ୍ଳୋକଟି କୁହନ୍ତି, ନଷ୍ଟ ପ୍ରାୟେ ଅଭଦ୍ରେଷୁ, ଯେତେ ସବୁ ଅଭଦ୍ର ଅଛି ଆମେ କହିବା ସବୁ ପୂର୍ଣ୍ଣ ଭାବରେ ସଫା ହେଲା ପରେ ଆମେ ଭଗବାନ କଥା ଶୁଣିବା ନା ନା, ନଷ୍ଟ ପ୍ରାୟେଷୁ, କିଛି କିଛି ନଷ୍ଟ ହେଉଛି, ପୂର୍ଣ୍ଣ ଭାବରେ ନଷ୍ଟ ହେଇନି, ନଷ୍ଟ ପ୍ରାୟେଷୁ ଅଭଦ୍ରେଷୁ ନିତ୍ୟମ ଭାଗବତ ସେବା। ପ୍ରତିଦିନ ଯଦି ଆମେ ଭାଗବତ କହିଲେ ଗ୍ରନ୍ଥ ଭାଗବତ ଏବଂ ଭକ୍ତ ଭାଗବତ, ଏମାନଙ୍କୁ ଯଦି ଆମେ ସେବା କରିବା, ତାହେଲେ ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତିର୍ ଭକ୍ତି ନୈଷ୍ଠିକି, ଭଗବାନ ଯିଏକି ଉତ୍ତମ ଶ୍ଳୋକ ଯାହାଙ୍କର ଶ୍ରେଷ୍ଠ ଯଶ ଯାହାଙ୍କର ରହିଛନ୍ତି, ସେଇ ଭଗବାନ ପ୍ରତି ଆମର ନୈଷ୍ଠିକି ଭକ୍ତି ଆସିବ, ନିଷ୍ଠା ଆସିବ। ଭକ୍ତିର ସାବଲ ସୁନ୍ଦର ବର୍ଣ୍ଣନା କରାଯାଇଛି, ନିଷ୍ଠା କେଉଁ ସ୍ତରର ନା, ଆଦୌ ଶ୍ରଦ୍ଧା ତଥା ସାଧୁ ସଙ୍ଗ ତଥା ଭଜନ କ୍ରିୟା ତଥା ଅନର୍ଥ ନିବୃତ୍ତି, ତାପରେ ନିଷ୍ଠା। ଅନର୍ଥ ନିବୃତ୍ତିର ପରସ୍ତର ହେଉଛି ନିଷ୍ଠା, ତାପରେ ରୁଚି, ତାପରେ ଆସକ୍ତି, ତାପରେ ଭାବ, ତାପରେ ପ୍ରେମ, ଏଭଳିଆ ବିଭିନ୍ନ ସ୍ତର ସବୁ ରହିଛି ଭଗବତ ପ୍ରେମ ତାପରେ ଉପାୟ। ତେଣୁ ଯଦି ଆମେ ପ୍ରତିଦିନ ଭାଗବତ ଭଗବାନ କଥା ଶ୍ରବଣ କରିବା, ନିଷ୍ଠମ ଭାଗବତ ସେବା ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତି ଭକ୍ତି ନୈଷ୍ଠିକି, ଭଗବାନ ପ୍ରତି ଆମର ନିଷ୍ଠା ଭକ୍ତି ଆସିବ। ଏବଂ ସେହି ସମୟରେ ତଦା ରଜସ୍ତମ ଭାବା କାମଲୋଭା ଜୟସ ଯେ ଚେତ ଏତି ରଣାବିଧମ ସ୍ଥିତମ ସତ୍ୟ ପ୍ରସିଦ୍ଧି, ଆମ ହୃଦୟରେ ଯେଉଁ କାମ କ୍ରୋଧ ଲୋଭ ସବୁ ରହିଛି, ଏ ରଜଗୁଣ ଏବଂ ତମଗୁଣରୁ ଜାତ ହେଉଛି, ତେଣୁ ଏ ରଜଗୁଣ ତମଗୁଣ ସବୁ ଦୂର ହେବ। ତଦା ରଜସ୍ତମ ଭାବା, ରଜତମ ଗୁଣ ଲକ୍ଷଣ କ'ଣ ନା କାମ ଲୋଭ ଇତ୍ୟାଦି ରଜତମ ଗୁଣ ଲକ୍ଷଣ। ତେଣୁ ଆମ ହୃଦୟ ଯେଉଁ ଚେତ ବା ଚେତନା ଯେଉଁ ଇଏ ଭିତରେ ଆବଦ୍ଧ ହେଇକି ରହିଛି, ଏଥିରୁ ବର୍ତ୍ତମାନ ଅନାବିଦ୍ଧ ହେବ, ମୁକ୍ତ ହେବ। ଚେତେ ଏତେ ଅନାବିଦ୍ଧ ସ୍ଥିତ ସତ୍ୟ ପ୍ରସିଦ୍ଧତି, ସତ୍ୟଗୁଣକୁ ଆସିବ ସେତେବେଳେ। ତେଣୁ ସତ୍ୟଗୁଣକୁ ଆସିଲେ କ'ଣ ହବ ନା, ଏବଂ ପ୍ରସନ୍ନ ମନୁଷ୍ୟ ସେ ପ୍ରସନ୍ନ ହେବ, ସତ୍ୟଗୁଣରେ ସେ ପ୍ରସନ୍ନ ହେବ, ଆନନ୍ଦ ପ୍ରାପ୍ତ ହେବ, ସତ୍ୟ ସଞ୍ଜାୟତେ ଆନନ୍ଦ ଆସିବ, ସତଗୁଣରେ ଆନନ୍ଦ ଆସିବ। ତେଣୁ ଏଇ ଗଣ ପ୍ରସଙ୍ଗ ଭାଗବତ ଭକ୍ତି ଯୋଗ ଥାଏ, ଭାଗବତ ତତ୍ତ୍ୱ, ଭାଗବତ ତତ୍ତ୍ୱବିଜ୍ଞାନ ମୁକ୍ତ ସଙ୍ଗ ସେ ଜାଣନ୍ତି। ଜଣେ ସତଗୁଣକୁ ଆସିଲେ ଭଗବାନଙ୍କ ତତ୍ତ୍ୱକୁ ସେ ଜାଣିବ ଏବଂ ଏଇ ଭୌତିକ ଜଗତର ବନ୍ଧନରୁ ସେ ମୁକ୍ତ ହେବେ, ମୁକ୍ତ ସଙ୍ଗ ସେ ଜାଣନ୍ତି। ତେଣୁ ସେ ସମୟରେ ବିଦ୍ୟତେ ଉନ୍ନୟନ୍ତି ଛିଦ୍ୟତେ ସର୍ବସଂଶୟା କ୍ଷିୟତେ ଚାଷ କର୍ମାଣି ଦୁଷ୍ଟ ଏବା ପୁରୀଶ୍ୱରେ। ଆମର ଯେଉଁ ହୃଦୟ ଗ୍ରନ୍ଥି ରହିଛି, ହୃଦୟର ବନ୍ଧନ, ଭାଗବତ ପଞ୍ଚମ ସ୍କନ୍ଧରେ ଋଷଭଦେବ କହୁଛନ୍ତି ଆମେ ପୁତ୍ରମାନଙ୍କୁ ଯେ ପୁଂସ ସ୍ତ୍ରୀୟ ମିତ୍ରି ମହାମେତମ ତୟମିତ ହୃଦୟ ଗ୍ରନ୍ଥି ମାନ ହୃଦୟ ଗ୍ରନ୍ଥି ଅତ ଗୃହ କ୍ଷେତ୍ର ସୁତାର୍ଥ ବୃତ୍ତି ଜନସ ମୋହୟଂ ଅହଂ ଅମେତି। ହୃଦୟର ଗ୍ରନ୍ଥି ବିଶ୍ୱନାଥ ଚକ୍ରଟାକୁ କହୁଛନ୍ତି, ହୃଦୟର ଗ୍ରନ୍ଥି କ'ଣ ନା ଆମର ଯେଉଁ ରହିଛି ପରିବାର ବା ଅନ୍ୟମାନଙ୍କ ସହିତ ସମ୍ପର୍କ ରହିଛି, ଆମେ ଯେତେବେଳେ ବୈରାଗ୍ୟ ପ୍ରାପ୍ତ ହେଉଛେ ଆମେ ଚାହୁଁଛେ ତାଙ୍କଠାରୁ ବନ୍ଧନ ବନ୍ଧନ କଟିକି ଯିବା ପାଇଁ, ସେମାନେ ଛାଡ଼ିବେନି ବନ୍ଧନ। ଆମର ଭୌତିକ ଅନ୍ୟାନ୍ୟ ଯେଉଁ ଜଡ଼ ପଦାର୍ଥ ପ୍ରତି ଯେଉଁ ଆସକ୍ତି ଅଛି, ଆମେ ଯଦି ଆମର ଗୋଟେ ଅଛି ଗୋଟେ ସୁବର୍ଣ୍ଣ କିଛି ରହିଛି ଆମେ ତାକୁ ଛାଡ଼ିବା ପାଇଁ ଚାହିଁବା, ସିଏ କହିବେ ନା ମୋତେ ଛାଡ଼ ନା କହିବେନି। କିନ୍ତୁ ଆମର ଯେଉଁ ରହିଛନ୍ତି ସ୍ତ୍ରୀ ପିଲା ଛୁଆ ବା ସ୍ୱାମୀ ଏମାନେ ସବୁ ରହିଛନ୍ତି, ଆମେ ଯଦି କହିବା ତାଙ୍କଠାରୁ ଆମେ ଦୂରେଇ ଯିବା, ସେମାନେ କହିବେ ନା ନା ଆମେ ଆପଣଙ୍କୁ ଛାଡ଼ିବୁ। ଇଏ ହେଉଛି ହୃଦୟ ଗ୍ରନ୍ଥି। ତେଣୁ ଜଣେ ଯେତେବେଳେ ଆସିବ ଏଇ ଭଗବାନ କଥା ଶ୍ରବଣ କରି ଆସ୍ତେ ଆସ୍ତେ ଉନ୍ନତ ସ୍ତରକୁ ଯିବେ, ସେତେବେଳେ ଭିଜ୍ୟତେ ହୃଦୟ ଗ୍ରନ୍ଥି, ସେ ହୃଦୟ ଗ୍ରନ୍ଥି ଛେଦନ ହେଇଯିବ ଭିଜ୍ୟତେ। ଏବଂ ଛିଦ୍ୟତେ ସର୍ବସଂଶୟା, ଭଗବାନ ପ୍ରତି ବା ବୈଦିକ ଶାସ୍ତ୍ର ପ୍ରତି ବିଭିନ୍ନ ପ୍ରକାର ସନ୍ଦେହ ରହିଛି, ବିଭିନ୍ନ ପ୍ରକାର କ୍ୱେଶ୍ଚିନ୍ ପଚାରୁଛନ୍ତି। ଏ ସନ୍ଦେହ ସନ୍ଦେହ ଦୂର କରିବା ପାଇଁ କ୍ୱେଶ୍ଚିନ୍ ପଚାରିବା ପାଇଁ କୁହାଯାଇଛି। ତଥା କ'ଣ ଗୁରୁଦେବଙ୍କ ପାଖକୁ ଯେଉଁ ଯିବା ଆମେ, ତାଙ୍କ ପାଇଁ ତାଙ୍କର କ'ଣ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖନ୍ତି, ସେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶୀ ନା। ଆମର ଯେଉଁ ସଂଶୟ ଅଛି, ଯଦି ଆମେ ତାଙ୍କୁ ଭଗବାନ ଗୁରୁଦେବଙ୍କୁ ପ୍ରଣିପାତ କରିବା ତାହେଲେ ପରିପ୍ରଶ୍ନ, ସେମିତି ସିଧାସଳଖ ଜଣେ ପ୍ରଶ୍ନ ପଚାରିବେ, ବିନମ୍ର ଭାବରେ ପ୍ରଶ୍ନ ପଚାରିବା ଅଛି। ଏବଂ ପ୍ରଶ୍ନ ପଚାରିଲେ ଆମର ସଂଶୟ ଛେଦନ ହେବ। ଅର୍ଥାତ୍ କେନ ପ୍ରଯୁକ୍ତ ଏବଂ ପାପଂଚ, ଛଅଟି ମୁଖ୍ୟ ପ୍ରଶ୍ନ ପଚାରିଛନ୍ତି ଅର୍ଜୁନ ଭଗବତ ଗୀତାରେ। ଭାଗବତ ମଧ୍ୟ ପରୀକ୍ଷିତ ମହାରାଜଙ୍କ ସଂଶୟ ସବୁ ଅଛି, ସେ ପଚାରୁଛନ୍ତି ସୁଖଦେବ ଗୋସ୍ୱାମୀ, କାହିଁକି ଭଗବାନ ଜୀବୋତ୍ସିତମ କର୍ମ କଲେ, ପରମ୍ପରା ବିମର୍ଶନମ ନା ସ୍ତ୍ରୀମାନଙ୍କ ସହିତ ଯେଉଁ ନୃତ୍ୟ କଲେ, ଏ ଜୀବୋତ୍ସିତ ଏ ନିନ୍ଦନୀୟ କର୍ମ କାହିଁକି କଲେ, ବିଭିନ୍ନ ସଂଶୟ ସବୁ ପଚରାଯାଉଛି। ତେଣୁ ଗୋଟିଏ ପରିସ୍ଥିତି ସମୟ ଆସିବ ଯେତେବେଳେ ସମସ୍ତ ସଂଶୟରେ ମୁକ୍ତ ହେଇପାରିବ, ବିଦ୍ୟତେ ହୃଦୟ ଗ୍ରନ୍ଥି ଛିଦ୍ୟତେ ସର୍ବସଂଶୟା କିଏ ଚାଷ କର୍ମାଣି, ଆମର ଯେତେ କର୍ମବନ୍ଧନ ସବୁ ରହିଛି କର୍ମବନ୍ଧନ କଟିବ ଯେତେବେଳେ ଜଣେ ଦୁଷ୍ଟା ଏବା ପରିଶ୍ୱରେ ଭଗବାନ ଦର୍ଶନ କରିବେ, ଭଗବାନ ପ୍ରାପ୍ତ ହେବେ, ସେତେବେଳେ ଏସବୁ ଚାଲିଯିବ। ତେଣୁ ଅତୋ ବୈ କବେ ନିତ୍ୟଂ ଭକ୍ତି ପରମାୟା ମୁଦା ବାସୁଦେହ ଭଗବତୀ କୁର୍ବନ୍ତି ଆତ୍ମପ୍ରସାଦ ନେଇ। ତେଣୁକରି ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଏଇ ଭକ୍ତିକୁ ଆନନ୍ଦ ସହିତ ଆଚରଣ କରନ୍ତି। ଭକ୍ତି ସାଧନ ସ୍ତରରେ ମଧ୍ୟ ଆନନ୍ଦ ରହିଛି, ସାଧାରଣତଃ ଯେଉଁମାନେ ସବୁ ଯେଉଁ ଆମର ରହିଛି ପ୍ରୟୋଜନ ବା ଲକ୍ଷ୍ୟ ରହିଛି ସେ ଲକ୍ଷ୍ୟ ପ୍ରାପ୍ତ ହେବା ପାଇଁ ମାନେ କଷ୍ଟ ସ୍ୱୀକାର କରନ୍ତି, କିନ୍ତୁ ଭକ୍ତି ଏଭଳି ଭାବରେ ଇଏ ସାଧନାରେ ମଧ୍ୟ ଆନନ୍ଦ, ଭକ୍ତି ପରମାୟା ମୁଦା ବୋଲି କୁହାଯାଉଛି। ବାସୁଦେବ ଭଗବତୀ କୁର୍ବନ୍ତି ଆତ୍ମପ୍ରସାଦନୀ, ଆନନ୍ଦ ପ୍ରାପ୍ତ ହେଉଛନ୍ତି ଭଗବାନଙ୍କ ପ୍ରତି ଭକ୍ତି କଲେ। ତେଣୁ ବାସୁଦେବ ପରାଭେଦା, ବାସୁଦେବ ପରାମଖା, ବାସୁଦେବ ପରାଯୋଗା, ବାସୁଦେବ ପରାକ୍ରିୟା, ବାସୁଦେବ ପରମ ଜ୍ଞାନ, ବାସୁଦେବ ପରମ ତପ, ବାସୁଦେବ ପରଧର୍ମ, ବାସୁଦେବ ପରାଣପତି। ଭଗବତ ଗୀତାରେ ଯେଉଁ ଭଗବାନ କହିଛନ୍ତି ଯେ ବହୁନାମ ଜନ୍ମ ନାମନ୍ତେ ଜ୍ଞାନ ପ୍ରପଦ୍ୟତି ବାସୁଦେବ ସର୍ବମତି ସ ମହାତ୍ମା ସୁଦୁର୍ଲଭ। ଯେଉଁମାନେ ଅନେକ ଜ୍ଞାନ ମାର୍ଗରେ ଅଗ୍ରସର ଯେଉଁମାନେ ହେଉଛନ୍ତି, ଅନେକ ଜନ୍ମ ତାଙ୍କ ବିତି ଯାଉଛି, ଅନେକ ଜନ ବିତିଗଲା ପରେ ସେମାନେ ଜାଣୁଛନ୍ତି ସବୁକିଛିର ମୂଳ ହେଉଛନ୍ତି ବାସୁଦେବ। ତେଣୁ ସିଏ ହେଉଛନ୍ତି ମହାତ୍ମା। ଏଭଳି ମହାତ୍ମା ବହୁତ ଦୁର୍ଲଭ। ଭଗବତ ଗୀତା ସପ୍ତ ମଧ୍ୟରେ ଭଗବାନ କହୁଛନ୍ତି କଥା। ତେଣୁ ସୁତ ଗୋସ୍ୱାମୀ ସେ କଥା କହୁଛନ୍ତି, ଯେଉଁମାନେ ସେହି ସ୍ତରକୁ ଯିବେ ସେମାନେ ବାସୁଦେବ ସର୍ବମିତି, ସବୁକିଛି ବାସୁଦେବ। କ'ଣ ବାସୁଦେବ ସବୁକିଛି? ନା ବାସୁଦେବ ପରା ବେଦା ପିଢ଼ି ସେ ସର୍ବୀ ରହମେବ ବେଦ୍ୟ। ବେଦର ପ୍ରତିପାଦ୍ୟ ବିଷୟ ହେଉଛନ୍ତି ଭଗବାନ କୃଷ୍ଣ ବା ବାସୁଦେବ। ସେଥିପାଇଁ ସୁତ ଗୋସ୍ୱାମୀ କହୁଛନ୍ତି ବାସୁଦେବ ପରା ବେଦା। ଯେଉଁମାନେ ବେଦ ଅଧ୍ୟୟନ କରୁଛନ୍ତି ଅନ୍ତିମ ରାତ୍ରି ବାସୁଦେବକୁ ଜାଣୁଛନ୍ତି, ତାହେଲେ ବୁଝିବାକୁ ପଡ଼ିବ ସେମାନେ ବେଦକୁ ଜାଣିଲେ, ନହେଲେ ବେଦବାଦରତା ଜାମିମାନ ପୁଷ୍ପିତା ବାଚନ ପ୍ରବଦନ୍ତି ବିପସ୍ଥିତ ବେଦବାଦରତା ପାର୍ଥ ନାଣ୍ୟତ ଅସ୍ତିତି ବାହାରିଲେ। ବେଦର ଅଧିକାଂଶ ଲୋକ କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ ହୁଅନ୍ତି, କାହିଁକି ନା କର୍ମକାଣ୍ଡ ଧାରାରେ ଅଗ୍ରସର ହେଲେ ସେମାନେ ଉନ୍ନତ ଲୋକକୁ ଯିବେ, ଉନ୍ନତ ଲୋକରେ ବହୁତ ଐଶ୍ୱର୍ଯ୍ୟ ରହିଛି, ତେଣୁ ସେମାନେ ଭାବନ୍ତି ନାଣ୍ୟତ ଅସ୍ତିତି ବାହାରିନ ବେଦରେ ଆଗକୁ ଅଧିକ ଜିନିଷ ନାହିଁ, ଶ୍ରେଷ୍ଠ ଜିନିଷ ହେଉଛି ଏଇଟା କର୍ମକାଣ୍ଡ ଧାରାଟା। କିନ୍ତୁ ଭଗବାନ କହୁଛନ୍ତି ସେମାନେ ଏଇ ବେଦର ଯେଉଁ ମନୋହର ବାକ୍ୟରେ ଜାମିମାନ ପୋଷିତା ବାଘ ପ୍ରବଦନ୍ତି ଅନୁପସ୍ଥିତ, ସେମାନେ ପ୍ରକୃତିରେ ବୁଦ୍ଧିମାନ ବ୍ୟକ୍ତି ନୁହନ୍ତି, ସେମାନେ ହେଉଛନ୍ତି ବେଦ ବାହାଦରତା, ସେମାନେ ବେଦ ବ୍ୟକ୍ତି ନୁହନ୍ତି, ବେଦ ବାହାଦରତା। ବେଦର ମୁଖ୍ୟ ଉଦ୍ଦେଶ୍ୟ ସେମାନେ ଜାଣିପାରୁନାହାନ୍ତି, ବେଦର ମୁଖ୍ୟ ଉଦ୍ଦେଶ୍ୟ ହେଉଛନ୍ତି ବାସୁଦେବଙ୍କୁ ଜାଣିବା ବା ଭଗବାନ କୃଷ୍ଣଙ୍କୁ ଜାଣିବା। ସେଥିପାଇଁ ଭଗବତ ଗୀତା 15:15 ଶ୍ଳୋକରେ ଭଗବାନ କହୁଛନ୍ତି ଯେ ସର୍ବସ୍ତାହନ ହୃଦିସନ୍ନିବିଷ୍ଟୋ ମତା ସ୍ମୃତି ଜ୍ଞାନ ଅପହରଂ ଚ ବେଦେଶ ସର୍ବେ ରହମେ ବେଦ୍ୟୋ ବେଦାନ୍ତ ବେଦ ବିଦିଷ୍ଟା। ଭଗବାନ ସମସ୍ତଙ୍କ ହୃଦୟ ରହିଛନ୍ତି ଏବଂ ଭଗବାନଙ୍କଠାରୁ ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ଆସୁଛି। ତେଣୁ ବେଦର ବାସ୍ତବ ବସ୍ତୁ ଜାଣିବାର ବସ୍ତୁ ହେଉଛନ୍ତି ଭଗବାନ କୃଷ୍ଣ ଏବଂ ସେ ହିଁ ବେଦ ରଚନାକାରୀ ବେଦାନ୍ତ କୃତ ଏବଂ ସେହି ବେଦ ଜାଣନ୍ତି ବେଦବିଦ ଚାହନ୍ତି। ବାସୁଦେବ ପରାବେଦା ବାସୁଦେବ ପରାମକ୍ଷା ଯଜ୍ଞ ଯେଉଁ କରାଯାଉଛି ଯଜ୍ଞ ଉଦ୍ଦେଶ୍ୟ ହେଉଛି ଯଜ୍ଞ ଭଗବାନଙ୍କୁ ଗୋଟେ ନାମ ହେଉଛି ଯଜ୍ଞ, ଯଜ୍ଞ ପୁରୁଷକୁ ସନ୍ତୁଷ୍ଟ କରିବା ହିଁ ଯଜ୍ଞର ଲକ୍ଷ୍ୟ, ମକ୍ଷା କିନ୍ତୁ ଯଜ୍ଞ। ଭଗବତ ଭଗବାନ କହୁଛନ୍ତି ଅମି ସର୍ବଜ ଜ୍ଞାନ ଭୋକ୍ତା ଚ ପ୍ରଭୁରେବ ଚ ନ ତୁମାନ ତତ୍ତ୍ୱ ନ ଚଳନ୍ତି। ଯଜ୍ଞର ମୁଖ୍ୟ ଉପଭୋକ୍ତା ହେଉଛନ୍ତି ଭଗବାନ, ଏଇଟାକୁ ଯଦି ଜଣେ ଜାଣି ନ ପାରିବ ତାହେଲେ ତାର ପତନ ହେଇଯିବ। ଆମି ସର୍ବଜ ଜ୍ଞାନ ଭୋକ୍ତା ଚ ପ୍ରଭୁରେବ ଚ ନ ତୁମାନ ଅଭିଜାନ ତତ୍ତ୍ୱ ନ ଇ ତତ୍ତ୍ୱ, ଏଇଟାକୁ ଯେଉଁମାନେ ଜାଣିପାରୁନାହାନ୍ତି ତାହେଲେ ତାଙ୍କର ପତନ ହେଇଯିବ। ତେଣୁ ଯଜ୍ଞ ଉଦ୍ଦେଶ୍ୟ ହେଉଛି କଳିକ କରାଯିବ ବୋଲି ଯଜ୍ଞ ହେଉଛି ଯଜ୍ଞାନ ଯଜ୍ଞ ଅସ୍ମି ଭଗବତ ଗୀତା ସମ୍ବନ୍ଧରେ ଭଗବାନ କହୁଛନ୍ତି ଯେତେ ଯଜ୍ଞ ଅଛି ସବୁଠୁ ଶ୍ରେଷ୍ଠ ଯଜ୍ଞ ହେଉଛି ଭଗବାନଙ୍କ ନାମ ଜପ। ଏବଂ ଭାଗବତର ମଧ୍ୟ ଅନ୍ୟାନ୍ୟ ଯୁଗରେ ବିଭିନ୍ନ ପ୍ରକାର ଯଜ୍ଞ ସବୁ ରହିଥିଲା, ଯେମିତି ଗବାଲମ୍ବମ ଅଶ୍ୱମେଧମ ଗବାଲମ୍ବମ ସନ୍ୟାସ କଳପୈତୃକମ ଦେବରଣ ସୁତୋତ୍ପତି କଳୁ ପଞ୍ଚ ବିବର୍ଜେ। ଅନ୍ୟ ଯଜ୍ଞ ସବୁ ବିଭିନ୍ନ ସତ୍ୟ ଯୁଗରେ ବା ତ୍ରେତା ଯୁଗରେ ବା ଦ୍ୱାପର ଯୁଗରେ ଯେଉଁ ଯଜ୍ଞ ସବୁ ହେଉଥିଲା କଳି ଯୁଗରେ ସେସବୁ ବର୍ଜନ କରାଯାଇଛି, ଅଶ୍ୱମେଧ ଯଜ୍ଞ ଗୋମେଧ ଯଜ୍ଞ ସନ୍ୟାସ କଳପୈତୃକମ ସାଧାରେ ପିତୃସାଧାରେ ମାଂସ ଅର୍ପଣ କରିବା ଏସବୁ କଳି ଯୁଗରେ ବର୍ଜନ, ଏ ଯଜ୍ଞ ସବୁ ବର୍ଜନ କରାଯାଇଛି, ଏ ଯଜ୍ଞ ଏ କଳି ଯୁଗରେ ସମ୍ଭବ ନୁହଁ। ତେଣୁ କଳି ଯୁଗରେ ଜନ୍ମ ହେଉଛି କ'ଣ କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ ପାର୍ଶ୍ୱଦମ ଯଜ୍ଞେ ସଚେତନ ପ୍ରାୟ ଯଜନ୍ତି ସୁମେଧସ। କଳି ଯୁଗରେ ଏ ହେଉଛି ଚୈତନ୍ୟ ମହାପ୍ରଭୁଙ୍କର ଯେ ଭଗବାନ ତାର ପ୍ରମାଣ ଶାସ୍ତ୍ର ପ୍ରମାଣ ହେଉଛି କୃଷ୍ଣ ବର୍ଣ୍ଣ, ସବୁବେଳେ ତାଙ୍କର ଜିଭାରେ କୃଷ୍ଣ 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 ଏଭଳି ଭାବରେ ତାଙ୍କ ଜିଭା ଉଚ୍ଚାରିତ କରନ୍ତି। ଏମିତି ବର୍ଣ୍ଣନା କରାଯାଇଛି ଯେତେବେଳେ ସେ ପାଇଖାନା ଯାଆନ୍ତି ସେତେବେଳେ ମଧ୍ୟ ସେ କୃଷ୍ଣ କୃଷ୍ଣ ଉଚ୍ଚାରଣ କରନ୍ତି। ସାଧାରଣତଃ ଲୋକମାନଙ୍କ ଧାରଣା ଯେ ଯେତେବେଳେ ଜଣେ ଯାଉଛନ୍ତି ପାଇଖାନା ଇତ୍ୟାଦି ଏ ଭଗବାନଙ୍କ ନାମ ନେବା କଥା ନୁହଁ। ସେଥିପାଇଁ ଗୋଟେ ଛୋଟ ପିଲା ମହାପ୍ରଭୁଙ୍କର ପାଖରେ ଜଣେ ଥିଲେ ମହାପ୍ରଭୁ ଗୋପାଳ, ମହାପ୍ରଭୁ କ'ଣ କଲେ ନା ଯେତେବେଳେ ପାଇଖାନା ଜଣେ ଜିଭଟାକୁ ଧରିକି ରଖିଛନ୍ତି, ତେଣୁ ସେ ଯେତେବେଳେ ଆସିଲା ପରେ ସେ ପିଲା ପଚାରିଲା ମହାପ୍ରଭୁ ଆପଣ କାହିଁକି ଜିଭାକୁ ଧରିକି ରଖିଛନ୍ତି? ନା ମୁଁ ଜିଭାଟା ବନ୍ଦ କରିପାରୁନି, ସବୁବେଳେ କୃଷ୍ଣ କୃଷ୍ଣ ସବୁବେଳେ ଭାବୁଛି, ଏ ଅପବିତ୍ର ସ୍ଥାନରେ କୃଷ୍ଣଙ୍କ ନାଁ ନା ଅପବିତ୍ର କ'ଣ, ଭଗବାନ ନାମ ତ ପବିତ୍ର ଆଉ ସେଥିରେ ଅପବିତ୍ରତା କେଉଁଠି ଆସୁଛି? ତେଣୁ ମହାପ୍ରଭୁ ତୁମ ମୋର ଆଜି ତୋ ଗୁରୁ ହେଲୁ, ସବୁବେଳେ ଭଗବାନଙ୍କ ନାମ ନେବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ, ଯାହାଙ୍କର ମୁଖ ଉପରେ ଉଦେବା ଜୁହାରେ ସବୁବେଳେ କୃଷ୍ଣ କୃଷ୍ଣ ଉଚ୍ଚାରିତ ହୁଅନ୍ତି କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ତୁଷା କେତେ ଶରୀରର ରଙ୍ଗ ହେଉଛି ଅକୃଷ୍ଣ ଭଗବାନ ଚାରୋଟି ରଙ୍ଗରେ ଆସନ୍ତି ଯେତେବେଳେ ଗଙ୍ଗାଚାର୍ଯ୍ୟ ଭଗବାନ ନାମକରଣ କଲେ ଭାଗବତ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ସେ କଥା କହିଛନ୍ତି ସେ ଆସନ୍ ବର୍ଣ୍ଣାଶ୍ୟ ଗୁଣ ତନୁ ଯୋଗ ତନୁ ଶୁକ୍ର ଶତାବ୍ଦୀ ଇଦାନୀ କୃଷ୍ଣ ତାନ କଥା ଭଗବାନ ସତ୍ୟଯୁଗରେ କୃଷ୍ଣ ବର୍ଣ୍ଣ ଆସନ୍ତି ତ୍ରେତା ଯୁଗରେ ରକ୍ତବର୍ଣ୍ଣରେ ଆସନ୍ତି ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ବର୍ଣ୍ଣରେ ଆସନ୍ତି ଏବଂ କଳି ଯୁଗରେ ଭଗବାନ ପୀତ ବର୍ଣ୍ଣରେ ଆସନ୍ତି ଗୌରାଙ୍ଗ ମହାପ୍ରଭୁ ଇଏ ହେଉଛି ଭାଗବତ ଭଗବାନଙ୍କର ଲକ୍ଷଣ ରହିଛି ଭାଗବତ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଏବଂ ସେ ଖାଲି ଆସନ୍ତିନି ଏପଟେ ଆସନ୍ତିନି କଳିଯୁଗରେ ସେ ଆସନ୍ତି ସାଙ୍ଗ ପାଣ୍ଡାଷ୍ଟମ ଅଙ୍ଗ ତାଙ୍କର ନିତ୍ୟାନନ୍ଦ ପ୍ରଭୁ ଆଦିତ୍ୟ ପ୍ରଭୁ ଆଉ ଗଦାଧର ପଣ୍ଡିତ ଶିବ ସେମାନେ ସବୁ ପାର୍ଷଦ ଏମାନେ ସହିତ ଆସନ୍ତି ଏବଂ ତାଙ୍କର ଅସ୍ତ୍ର ହେଉଛନ୍ତି ମହାମନ୍ତ୍ର ଏବଂ ସେ ସଂକୀର୍ତ୍ତନ ଯଜ୍ଞ ମାଧ୍ୟମରେ ସଂକୀର୍ତ୍ତନ ଯଜ୍ଞ ମାଧ୍ୟମରେ ଏଇ ଯୁଗଧର୍ମ ପ୍ରଚାର କରନ୍ତି ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସୁମେଧସ ସେମାନେ କଳିଯୁଗରେ ଏହି ଯଜ୍ଞରେ ସେମାନେ ଯୋଗଦାନ କରନ୍ତି ତେଣୁ ଯଜ୍ଞର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାସୁଦେବ ପରମାତ୍ମା ଯଜ୍ଞର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କୁ ସନ୍ତୁଷ୍ଟ କରିବା ପୁଣି ବାସୁଦେବ ବା ଯୋଗା କେତେ ଯୋଗ ଅଛି ବିଭିନ୍ନ ପ୍ରକାର ଯୋଗ ରହିଛି ଦାନ ଯୋଗ ଅଷ୍ଟମ ଯୋଗ ଇତ୍ୟାଦି ବିଭିନ୍ନ ପ୍ରକାର ଯୋଗ ରହିଛି ଭଗବତ ବିଦ୍ୟାରେ ଭଗବାନ ଷଷ୍ଠ ଅଧ୍ୟାୟ ଅନ୍ତିମ ଶ୍ଳୋକରେ କହୁଛନ୍ତି ସବୁଠାରୁ ଶ୍ରେଷ୍ଠ ହେଉଛନ୍ତି ଭକ୍ତି ଯୋଗ ତେଣୁ ଭକ୍ତି ଯୋଗ ଯିଏ ସେ ଯୋଗ ମାଧ୍ୟମରେ ଭଗବାନ ବାସୁଦେବଙ୍କ ସହିତ ଯୁକ୍ତ ହୁଅନ୍ତି ବାସୁଦେବ ପରା ଯୋଗା ଏଇ ଯୋଗର ଉଦ୍ଦେଶ୍ୟ ହେଉଛି ସାଧାରଣତଃ ଆମେ ବିଭିନ୍ନ ପ୍ରକାର ଯୋଗ ଦେଖୁଛେ ଟିଭିରେ ଇତ୍ୟାଦି ସେ କ'ଣ କହୁଛନ୍ତି ଆ ଶରୀର କେମିତି ସୁସ୍ଥ ରହିବ ଶରୀର ସୁସ୍ଥ ରହିବାର ଉଦ୍ଦେଶ୍ୟ ହେଉଛି କେମିତି ଅଧିକରୁ ଅଧିକ ଇନ୍ଦ୍ରିୟ ଉପଭୋଗ କରିବା ଏଇ ଯୋଗର ଉଦ୍ଦେଶ୍ୟ ନୁହଁ ଯୋଗର ଉଦ୍ଦେଶ୍ୟ ହେଉଛି ଭଗବାନ ବାସୁଦେବଙ୍କୁ ଜାଣିବା ବାସୁଦେବ ପରା ଯୋଗା ଯୋଗିନାମ ଅଫିସର ବିଶାନ ଯେଉଁମାନେ ଭଗବାନଙ୍କ ସହିତ ଭକ୍ତି ମାତ୍ର ଯୁକ୍ତ ହେଇଛନ୍ତି ଯୋଗ ହେଇଛନ୍ତି ସେମାନେ ହେଉଛନ୍ତି ଶ୍ରେଷ୍ଠ ଯୋଗୀ ତେଣୁ ଯୋଗର ଉଦ୍ଦେଶ୍ୟ ହେଉଛି ବାସୁଦେବକୁ ଜାଣିବା ବାସୁଦେବ ପରା ଯୋଗା ଏବଂ ବାସୁଦେବ ପରା କ୍ରିୟା ଯେତେ ସବୁ କାର୍ଯ୍ୟ ଅଛି ଯତ୍ କରୋସି ଯତ୍ ଅସ୍ନାସି ଯତ୍ ଜୁହୋସି ଯଦାସି ଯତ୍ ଯତ୍ ତପସ୍ୟସି କୌନ୍ତେୟ ତତ୍ କୃଷ୍ଣ ଦର୍ପଣ ଭଗବତ ନବଧାରେ ଭଗବାନ କଥା କହୁଛନ୍ତି ଯେତେ ସବୁ କାର୍ଯ୍ୟ ଅଛି ସବୁକିଛି ଭଗବାନଙ୍କ ଉଦ୍ଦେଶ୍ୟରେ ହିଁ କରିବା କଥା ଭାଗବତ ଏକାଦ ସ୍କନ୍ଧରେ ଦ୍ୱିତୀୟ ଅଧ୍ୟାୟରେ ନବଯୋଗତମାନେ କଥା କହୁଛନ୍ତି ଯେ କାୟେନ ବାଚା ମନସେନ୍ଦ୍ରିୟ ବୁଦ୍ଧ୍ୟାତ୍ମନା ବାଶୋକ ସ୍ୱଭାବ କରୋତି ଯଜ୍ଞା ସମଣଂ ପରସ୍ମୈ ନାରାୟଣ ସମର୍ପୟେତ କାୟ ମନ ବାକ୍ୟରେ ଯାହା ସବୁ ଆମେ କରୁଛେ ସବୁକିଛି ଭଗବାନଙ୍କୁ ଅର୍ପଣ କରିବାର ଅଛି ଇଏ ହେଉଛି ଧର୍ମ ଭାଗବତ ଧର୍ମ ଭଗବାନଙ୍କୁ ସବୁକିଛି ଅର୍ପଣ କରିବା ଇଏ ହେଉଛି କର୍ମ ମିଶ୍ରା ଭକ୍ତି ଗୋଟେ କର୍ମ ମିଶ୍ରା ଭକ୍ତି ବୋଲି କହିବା ଆମେ ଯେଉଁମାନେ ଶ୍ରେଷ୍ଠ ଭକ୍ତି ଆଚରଣ କରିପାରୁନାହାନ୍ତି କର୍ମ ମାର୍ଗରେ ଅଗ୍ରସର ହେଉଛନ୍ତି କର୍ମ ମିଶ୍ରା ଭକ୍ତିରେ ସେମାନେ ଅଗ୍ରସର ହେବେ ତେଣୁ ବାସୁଦେବ ପରାକ୍ରିୟା ବାସୁଦେବ ପରମ ଜ୍ଞାନ ଶ୍ରେଷ୍ଠ ଜ୍ଞାନ ହେଉଛି କ'ଣ ବାସୁଦେବଙ୍କୁ ଜାଣିବା ବାସୁଦେବଙ୍କୁ ଜଣେ ଜାଣିବେ ମାନେ ତାହା ଜ୍ଞାନ ସମ୍ପୂର୍ଣ୍ଣ ନୁହଁ ବହୁନାମ ଜନ୍ମ ନାମ ମନ୍ତେ ଜ୍ଞାନବାନ ମାନ ପ୍ରତିଦ୍ୱନ୍ଦ୍ୱୀ ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ ଯେତେବେଳେ ଜାଣିବନ୍ତି ନା କାହିଁକି ଯଦି ସେ ବାସୁଦେବଙ୍କୁ ଅନ୍ତିମ ସତ୍ୟ ବୋଲି ଜାଣିନାହିଁ ତାହେଲେ ସେ ତାଙ୍କର ଜ୍ଞାନ ସମ୍ପୂର୍ଣ୍ଣ ନୁହଁ ତାଙ୍କର ଜ୍ଞାନ ଅଧୁରା ଜ୍ଞାନ ଜ୍ଞାନୀ ମାନେ ସାଧାରଣତଃ ଜ୍ଞାନୀ ଆମେ କାହାକୁ କହୁଛେ ଯେଉଁମାନେ ବ୍ରହ୍ମ ଆରାଧନା କରୁଛନ୍ତି ତେଣୁ ସେମାନେ ଭଗବାନଙ୍କୁ ଜାଣିନାହାନ୍ତି ସେମାନେ ଭାବୁଛନ୍ତି କ'ଣ ଭଗବାନ ହେଉଛନ୍ତି ଅବ୍ୟକ୍ତ ବ୍ୟକ୍ତି ମା ପର୍ଣ୍ଣ ମାନ୍ୟତେ ମା ବୁଦ୍ଧୟ ପରମ ଭାବ ମଜାନ୍ତ ମମା ସେମାନେ ଜ୍ଞାନ ମାତ୍ର ଅଗ୍ରସର ହେଉଥିବାରୁ ସେମାନେ ଭାବୁଛନ୍ତି ଅନ୍ତିମ ସତ୍ୟ ହେଉଛନ୍ତି ବ୍ରହ୍ମ ତେଣୁ ଇଏ ଯିଏ ଆସୁଛନ୍ତି ଭଗବାନ କୃଷ୍ଣ ଆସୁଛନ୍ତି ସିଏ ହେଉଛନ୍ତି ଅବ୍ୟକ୍ତ ଥିଲେ ସେଇ ବ୍ରହ୍ମରୁ ଆସିକରି ବର୍ତ୍ତମାନ ସାକାର ରୂପ ନେଲେ ସେ ନିରାକାର ଥିଲେ ସେ ସାକାର ରୂପ ନେଲେ ସେଇ ବ୍ୟକ୍ତି କ'ଣ ସେମାନେ ହେଉଛନ୍ତି ଅବୁଦ୍ଧୟ ସେମାନେ ପ୍ରତ୍ୟେକ ବୁଦ୍ଧିମାନ ବ୍ୟକ୍ତି ନୁହନ୍ତି ତେଣୁ ସବୁଠାରୁ ଶ୍ରେଷ୍ଠ ଜ୍ଞାନ ହେଉଛି ବାସୁଦେବଙ୍କୁ ଜାଣିବା ବାସୁଦେବ ପରମ ଜ୍ଞାନ ଏବଂ ବାସୁଦେବ ପରମ ତପ ତପସ୍ୟା ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାର ତପସ୍ୟା ରହିଛି ପଞ୍ଚମ ସ୍କନ୍ଧରେ କହୁଛନ୍ତି, ଜଡ଼ଭରତ କହୁଛନ୍ତି ରାଜା ରଘୁବନଙ୍କୁ, ରଘୁବଣି ତତ୍ତପସା ନ ଯାତି ନ ଚେଜିଆ ନିବା ପ୍ରାଣ ଦ୍ୱାଦବା ନ ଛନ୍ଦସା ନେବେ ଜଡ଼ାଗ୍ନି ସୁରେଇ ବିନା ମହତ ବାହାଦୁର ଦୋବିଷେକମ୍। ଏ ତପସ୍ୟାର ଉଦ୍ଦେଶ୍ୟ ହେଉଛି ଭଗବାନ ଦିବ୍ୟ ତପ ତପ ଦିବ୍ୟମ ଷଷ୍ଠ ଋଷଭଦେବ କହୁଛନ୍ତି ପଞ୍ଚମ ସ୍କନ୍ଧରେ ଯେ ନାୟକ ଦେହ ଦେହ ଭାଜା ନୁଲୋକେ କଷ୍ଟ କାମ ନରତେ ବିଭୁଜାନ ଯେ ତପ ଦିବ୍ୟ ପୁତ୍ର ବା ଜୈନ ସତ୍ୟ ଶୁଦ୍ଧେ ଯସ୍ମା ବ୍ରହ୍ମ ସୌଖ୍ୟମ ତୁ ଅନନ୍ତମ। ମନୁଷ୍ୟ ଜନ୍ମ ଏ ଘୁଷୁରୀ ଜୀବନ ଭଳି ବିଡ଼ବୁଜା ବିଷ୍ଠା ବୁଝି ସୁଖ ସୁଗାଳ ଭଳି ସୁକର ଭଳି ନୁହଁ, ଜୀବନ ତା ପାଇଁ ଉଦ୍ଦିଷ୍ଟ ନୁହଁ, କଷ୍ଟ କାମ କରିବା ପାଇଁ ଉଦ୍ଦିଷ୍ଟ ନୁହଁ। ମନୁଷ୍ୟ ଜୀବନ ଉଦ୍ଦିଷ୍ଟ ହେଉଛି କ'ଣ ପାଇଁ ନା ତପ ଦିବ୍ୟମ ତପସ୍ୟା କରିବା ପାଇଁ, ଯାହାଫଳରେ କ'ଣ ହବ ନା ପୁତ୍ର ବା ଜୈନ ସତ୍ୟ ଶୁଦ୍ଧେ ଆମର ହୃଦୟ ଶୁଦ୍ଧି ହବ। ହୃଦୟ ଶୁଦ୍ଧି ହେଲେ ବ୍ରହ୍ମ ସୌଖ୍ୟମ ତୁ ଅନନ୍ତ ଅନନ୍ତ ବ୍ରହ୍ମ ସୁଖ ସେ ପ୍ରାପ୍ତ ହେବେ। ତେଣୁ ତପସ୍ୟାର ଉଦ୍ଦେଶ୍ୟ ହେଉଛି ଯିଏ ହିରଣ୍ୟକଶିପୁ ବହୁତ ବର୍ଷ କାଳ ତପସ୍ୟା କରିଥିଲା କିନ୍ତୁ ସେ ତପସ୍ୟାରେ ଭଗବାନଙ୍କୁ ସନ୍ତୁଷ୍ଟ କରିପାରିଲା ନାହିଁ, ନିଜର ଇନ୍ଦ୍ର ତୃପ୍ତି ପାଇଁ ସେ ତପସ୍ୟାରେ ବ୍ୟବହାର କଲା। ଆମର ନାରଦ ତନ୍ତ୍ରାତ୍ରୀ ନାରଦରେ କହୁଛନ୍ତି ଅନ୍ତର୍ଗ ଯଦି ତପସ୍ୟା ତୁ ନା ଯଦି ହରି ତପସ୍ୟା ତୁ ଆମର ଅନ୍ତରରେ ବା ବାହାରେ ଯଦି ହରି ଅଛନ୍ତି ତାହେଲେ ତପସ୍ୟାର କ'ଣ ଆବଶ୍ୟକତା ଅଛି, କିନ୍ତୁ ଅନ୍ତରରେ ବା ବାହାରେ ଯଦି ହରି ନାହାନ୍ତି ତାହେଲେ ସେ ତପସ୍ୟାର କ'ଣ ମୂଲ୍ୟ ଅଛି। ନାରଦ ତନ୍ତ୍ରାତ୍ରୀ ନାରଦିନ କଥା କହୁଛନ୍ତି। ତପସ୍ୟା ଉଦ୍ଦେଶ୍ୟ ହେଉଛି ଭଗବାନଙ୍କ ସନ୍ତୁଷ୍ଟ କରିବା। ଭୀମ ମହାରାଜ ଛଅ ମାସ ତପସ୍ୟା କଲେ ଭଗବାନ ଆସି ଆବିର୍ଭାବ ହୋଇଗଲେ, ପ୍ରସାଦ ପାଇ ତପସ୍ୟା କରିବା ଦରକାର, ପ୍ରସାଦ ହାତରେ ଆସି ପହଞ୍ଚିଯାଉଛନ୍ତି। ଯାହା ବାସୁଦେବ ପରମ, ବାସୁଦେବ ପରଧର୍ମ, ଶ୍ରେଷ୍ଠ ଧର୍ମ ହେଉଛି ଭଗବାନ ଯତ ଭକ୍ତିର ଦକ୍ଷ ଯେ ଭଗବାନ ବାସୁଦେବ ପ୍ରତି ଯଦି ଆମେ ଭକ୍ତି କରିବା ଇଏ ହେଉଛି ଶ୍ରେଷ୍ଠ ଧର୍ମ ଏବଂ ବାସୁଦେବ ପରାଙ୍ଗତି ଆମ ଜୀବନର ଅନ୍ତିମ ଲକ୍ଷ୍ୟ ହେଉଛନ୍ତି ବାସୁଦେବ। ଏହିଭଳି ଭାବରେ କିଛି ପ୍ରଶ୍ନର ଉତ୍ତର ଶତ୍ରୁଘ୍ନ ଦେଇଛନ୍ତି। ତୃତୀୟ ଅଧ୍ୟାୟରେ ଅବତାର ବିଷୟରେ କହିବେ, ଇଏ ଗୋଟେ ପ୍ରଶ୍ନ ଥିଲା, ଅବତାର ବିଷୟରେ ଆମକୁ କୁହନ୍ତୁ। ଆମେ ଆସନ୍ତାକାଲି ଏ ଭଗବାନଙ୍କର 24 ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି, ଆମେ ସେଇ 24 ଅବତାର ବିଷୟରେ ସଂକ୍ଷେପ ବର୍ଣ୍ଣନା କରିବା। ଆଜିକୁ ଆମକୁ ଭାଗବତ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତ କି, ଜୟ ଶ୍ରୀ ଗୋପାଳ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ଜୟ ଶ୍ରୀ ଗୁରୁଦେବ କି, ତାରି ବହୁତ ଆନନ୍ଦୀ ଜୟ ଶ୍ରୀ ଗୋପାଳ।